ॐ नमः भगवते वासुदेवाय। श्रीमद् भगवद गीतार द्वितीय अध्यायर सांख्य योग आमने श्रवण करुथिले तात्विक दृष्टिरु नैतिक दृष्टिरु विभिन्न दृष्टिरु भगवान आत्मार नित्यता एवं शरीर होची विध्वंसी ପରିମାଣରେ ତା ଧ୍ୱଂସ ହବ ତାକୁ ଅର୍ଜୁନଙ୍କୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ଜାତଶ୍ରୟ ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତ୍ୟୁ ସେଚ ଏଇ ଯେଉଁ ଶ୍ଳୋକ ଗତକାଲି ଆମମାନେ ଶ୍ରବଣ କରୁଥିଲେ ଦାର୍ଶନିକ ଦୃଷ୍ଟିରୁ କହୁଛନ୍ତି ଦାର୍ଶନିକ ଦୃଷ୍ଟିରୁ ବିଚାର କରିବା ଦରକାର ଜନ୍ମ ଶବ୍ଦ ରହିଛି ମାନେ ମୃତ୍ୟୁ ଶବ୍ଦ ରହିଛି ଯେଉଁଠି ଜନ୍ମଟା ନାହିଁ ସେଠି ଅନାଦି ଶବ୍ଦ ଲାଗିବ ଅଜ ଶବ୍ଦ ଲାଗିବ ଅନାଦି ନାହିଁ ଅଜ ଶବ୍ଦ ଲାଗିବ ଜନ୍ମ ନାହିଁ ଜନ୍ମ ଅଛି ମାନେ ମୃତ୍ୟୁ ଅଛି ଜାତଶ୍ୟ ହିଁ ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତ୍ୟୁ ସେଚ ଭଗବାନ ବସୁଦେବ ମଧ୍ୟ ଭଗବାନ ଯାହା କହୁଛନ୍ତି ଭଗବାନଙ୍କର ବାବା ଯିଏ ବସୁଦେବ ସେ ଆଗରୁ ବି ସେଟା କହିଦେଇଛନ୍ତି ଜନ୍ମବତାମ୍ବୀର ଦେହେନ ସହଜ ଆୟତେ କଂସକୁ ବୁଝାଉଛନ୍ତି ଭଗବାନ ତ ଗୀତାର ଉପଦେଶ ଦେଉଛନ୍ତି ଭଗବାନ ବଡ଼ କି ଭକ୍ତ ବଡ଼ ତୁମେ ଦେଖ ଭଗବାନ ଗୀତାର ଉପଦେଶ ଅର୍ଜୁନକୁ ଦେଉଛନ୍ତି ବସୁଦେବ ଗୀତାର ଉପଦେଶ କଂସକୁ ଦେଇଛନ୍ତି ସେ ଭଗବାନଙ୍କର ଶକ୍ତି ଭକ୍ତ ସବୁବେଳେ ହିଁ ତାର ମହିମା ଭଗବାନ ସବୁବେଳେ ତାକୁ ଶ୍ରେଷ୍ଠ କରିଛନ୍ତି ଆଜି ଯେଉଁ ଆତ୍ମଜ୍ଞାନଟା ଭଗବାନ ଦେଉଛନ୍ତି କାହାକୁ ଅର୍ଜୁନଙ୍କୁ ସେଟା ସେଇ ସମାନ ଯେଉଁ ଦ୍ୱିତୀୟ ଅଧ୍ୟାୟର ସାର ଶିକ୍ଷା ଆତ୍ମା ଆଉ ଶରୀର ଭିତରେ ଯାହା ଯାହା ପ୍ରଭେଦ ଯାହା ଯାହା ଭଗବାନ କହୁଛନ୍ତି ସେଗୁଡ଼ିକ ସବୁ ବସୁଦେବ କହିଛନ୍ତି କଂସ ଜନ୍ମ ମୃତ ବତାମ୍ବୀର ଦେହେନ ସହଜ ଆୟତେ ଏ ବୀର ଦେହ ସହିତ ଜାତ ହେଇଛି ଜନ୍ମ ହେଇଛି ମାନେ ଦେହ ସହିତ ଗୋଟେ ଜିନିଷ ଜାତ ହେଇଛି କ'ଣ ମୃତ୍ୟୁ ଜନ୍ମଦିନରୁ ମୃତ୍ୟୁଟା ଫିକ୍ସ ହେଇଛି କିନ୍ତୁ ମଣିଷ ତ ଯାହା କହୁଥିଲେ ଗତକାଲି ଆମେ ଗୋଟେ ଏତେ ବଡ଼ ମାୟା ରହିଛି ସେ କେବଳ ଜଗତର କେବଳ ଭୋଗ କରିବା ପାଇଁ ଚାହୁଁଛି ସେ ଭୁଲି ଯାଉଛି ଯେ ମୃତ୍ୟୁ ମୋର ନିଶ୍ଚିତ ହବ ଅବଶ୍ୟ ଦେହପାତ ଅବଶ୍ୟ ହୋଇବେ ଭକ୍ତିମଣି ଠାକୁର ଲେଖିଲେ ଏଇଟା ଯୋଉଟା କାଲି ଶୁଣୁଥିଲେ ଆମେ ସେ ଶବ୍ଦ ଲାଗିଛେ ନା ଅପରିହାର୍ଯ୍ୟ ଥେ ନିଶ୍ଚିତ ଭାବରେ ହବ ଅପରିହାର୍ଯ୍ୟ ଜିନିଷଟା ଚେକ୍ କରି ହବନି ସେ ଜଗତର ସବୁଥିରେ ଔଷଧ ଅଛି ମୃତ୍ୟୁର ଔଷଧ କିଛି ନାହିଁ ପ୍ରତିକାରମ ନଶ୍ଚଜସ୍ୟ ପ୍ରତିକାରମ କାରଟ ପ୍ରବଚନ ହିରଣ୍ୟକଶିପୁ ନାହିଁ କି ବସୁଦେବଙ୍କର ଦଶମ ସ୍କନ୍ଧରେ ଯାହାର ପ୍ରତିକାର କିଛି ନାହିଁ କଣ୍ଟ୍ରାକ୍ଟ କିଛି କରିହବନି ସେଟା ହେଉଛି ମୃତ୍ୟୁ ଆଉ ସବୁଥିରେ କିଛି ଗୋଟେ ତୁମେ ଚାରିଟା ଜିନିଷରେ ତ କେବେ କରିହବ ନାହିଁ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଟା କେବେ କଣ୍ଟ୍ରାକ୍ଟ ତୁମେ କରିପାରିବନି ବା ଚେକ୍ କରିପାରିବନି ବା ତାକୁ ତୁମେ କୌଣସି ଉପାୟ ଦ୍ୱାରା ତାକୁ ରୋକିପାରିବନି ହବ ହିଁ ହବ ଏଟା ତା ଭିତରେ ମୃତ୍ୟୁ ମରଣଟା ଦେହପାତ ଅବଶ୍ୟ ହୋଇ ମଣିଷ ଗୋଟେ କେୟାରଲେସ୍ ନା ଗୋଟେ ଜୀବଟାକୁ ଗୋଟେ ଇନ୍ଦ୍ରିୟ ମିଳିଗଲା ବେଳକୁ ବିଷ ମିଳିଛି ଗୋଟେ ଅତ୍ୟନ୍ତ ସମୟକୁ ସବୁ ବୃଥା ନଷ୍ଟ କରୁଛି ପ୍ରଜଳପ କରୁଛି ଦେହ ସୁଖ ଏଣୁ ତେଣୁ କ'ଣ ଭାଇ ଶରୀର ଅଛି ଶରୀର ବଞ୍ଚିବାକୁ ପଡ଼ିବ କିଛି କର୍ମ କରିବାକୁ ପଡ଼ିବ କିନ୍ତୁ ଜାଣିବାକୁ ପଡ଼ିବ ଆମକୁ ସବୁ କର୍ମ ବି କର୍ମ ସହ ସବୁକିଛି ଆମକୁ ଛାଡ଼ିକି ଯିବାକୁ ପଡ଼ିବ କେବଳ କର୍ମ ଛାଡ଼ିକି ଯିବାନି କର୍ମଟା ତ ରହିଯିବ କର୍ମର ଆସକ୍ତିରେ ଧରିକି ଯିବା କର୍ମ ପ୍ରତି ଗୋଟେ ଆସକ୍ତି ରହିଯିବ ନା ଆଉ କର୍ମଟା ଏ ଯୋଉ ବୃଦ୍ଧ ବୟସ ପର୍ଯ୍ୟନ୍ତ ଏଇଟା ଗୋଟେ ଭଲ ମାନେ ଗୋଟେ ତୁମେ ଦେଖୁନା ଗୋଟେ ଆନାଲାଇଜ୍ କରିବି ସେଟା ବସିକି କରୁଥିଲି ତୁମେ ଦେଖୁନା ଗୋଟେ ଲୋକ ପ୍ରି ମାଚ୍ୟୁର୍ଡ ଏଜ୍ ଯୋଉଟା କୁହନ୍ତି କ'ଣ ପୁରା ପରିପକ୍ୱ ବୟସରେ ଯୋଉ ଶରୀର ଛାଡ଼ୁଥିଲା ତାର ଗୋଟେ ଲାଭ ଅଛି ଆଉ ଅନମାଚ୍ୟୁର୍ଡ ଷ୍ଟେଜ୍ରେ ଯୋଉ ଅପରିପକ୍ ଅବସ୍ଥାରେ ଯୋଉ ଶରୀର ଛାଡ଼ୁଛନ୍ତି ବର୍ତ୍ତମାନ ଯେମିତି ସବୁ ଡାଇବେଟିସ୍ ହେଇଗଲା ହାର୍ଟ ପ୍ରେସର୍ ହେଇଗଲା ଏଇଟା ହେଇଗଲା ଅଳ୍ପ ବୟସରେ ଯୋଉ ମରିଯାଉଛନ୍ତି ସେମାନଙ୍କୁ କମ୍ସେ କମ୍ ନେକ୍ସଟ ବଡି ତ ଗୋଟେ ଗ୍ୟାରେଣ୍ଟି ଆଉ ତାଙ୍କୁ ବହୁତ ବଡ଼ କାହିଁକି ତାଙ୍କର ଅନସାଟିସ୍ଫାଏଡ୍ ଡିଜାୟର ଯୋଉ ଅପୂରଣୀୟ କାମ ଗୁଡ଼ା ବହୁତ ରହିଗଲା କାରଣ ଯେତେବେଳେ ଜଣେ ଅତ୍ୟନ୍ତ ବୃଦ୍ଧ ଅବସ୍ଥା ହେଇଯାଉଛି କ'ଣ ତାର ଆଉ ଡିଜାୟର କିଛି ସେ ତା ଯାହା ଯାହା କାମନା କରିଥିଲା ପାରିଲା ସେସବୁ କ'ଣ ଆଶା କରିଦେବ ଯେ ଆଉ ମୋ ଦ୍ୱାରା କିଛି ହବନି ପିଲା ଛୁଆ ଯାହା କରିଛନ୍ତି ତୁମର ବର୍ତ୍ତମାନ ଯାହା ହେଇଛି ବର୍ତ୍ତମାନ ମୁଣ୍ଡରେ ଆହୁରି ଅଛି ନା କ'ଣ ଓହ୍ଲେଇଲେଣି ନିଶାଟା ସଂସାର ନିଶାଟା ଓହ୍ଲେଇନି ତୋର ଅଛି ପୁଅଟା କେମିତି ହବ, ନାତିଟା କେମିତି ହବ, ଏଇଟା କେମିତି ହବ, ତ ମୁଣ୍ଡରେ ସେଇଟା ଅଛି ନା ଆଉ କ'ଣ, ଚାଲିଗଲେଣି ଯାଇନି, ଯଦି ତୁମର କିଛି ଭଗବାନ ଦେହରେ କିଛି ହେଇଯାଏ ପୁଣି ପଟାକି କିଣି, ସେଇ ସେଇ ଇମ୍ପ୍ରେସନ ସେଟା ମନ ଭିତରେ, କର୍ମଟା ଯାଏନି, କର୍ମର ଆସକ୍ତିଟା ଯାଏ। ଅନୁମାଚି ଗୋଟେ ଷ୍ଟେଜରେ ଜଣେ ଚାଲିଯାଉଛି ଅପରିପକ୍ୱ ଅବସ୍ଥାରେ କର୍ମୀଟା, ସେପାଇଁ ବର୍ତ୍ତମାନ ଜଗତର ତ ମାନେ ଦୁଃଖଟା କହିଲେ ସରିବନି ଲୋକମାନଙ୍କୁ, ଆଉ ବୁଝିବା ପାଇଁ ଆଉ କାହାକୁ କିଛି କହିବା ପାଇଁ, ଏଇଟା ତତ୍ତ୍ୱ ଜିନିଷ ନା, ଏଇଟା ଲୋକ ଡିଷ୍ଟର୍ବ ହେଇଯିବେ। ବର୍ତ୍ତମାନ ତୁମେ ଇରେଗୁଲେଟିଭ ବଡି ଗୁଡ଼ାକୁ ସବୁ କ'ଣ ବିଶୃଙ୍ଖଳିତ କରୁଛ, ତୁମର ଗୋଟେ ଜୀବନଚର୍ଯ୍ୟାଟା, ଜୀବନ ପରିଚର୍ଯ୍ୟାଟା ଠିକ୍ ନାହିଁ, ଖାଇବାଟା ଠିକ୍ ନାହିଁ, ଗୋଟେ ଚିନ୍ତନ କର୍ମ ଏଗୁଡ଼ା କିଛି ରେଗୁଲେଟିଭ ନାହିଁ, ତାଦ୍ୱାରା ତୁମକୁ କ'ଣ ହବ ନା ଅପରିପକ୍ୱ ଅବସ୍ଥାରେ ତୁମକୁ ସର ଛାଡ଼ିବାକୁ ପଡ଼ିବ। ଯେତେବେଳେ ଅପରିପକ୍ୱ ଅବସ୍ଥାରେ ଗୋଟେ ଜଣେ ସର ଛାଡ଼ୁଛି, ତାର ବହୁତ କାମ ଲାଗୁଛି, ଝିଅଟା ବାହା ହେଇପାରିଲାନି, ପୁଅଟା ଗୋଟେ ଏମିତି ହେଇପାରିଲାନି, ଜମିବାଡ଼ି କିଛି ହେଇପାରିଲାନି, ତୁମେ ଭାବୁନି ଯେ ଯେଉଁ କର୍ମୀ ଲୋକଗୁଡ଼ା ଯେଉଁ ମରୁଛନ୍ତି ବୃଦ୍ଧ ଅବସ୍ଥାରେ, ସେମାନେ ତ ଚିନ୍ତା ରଖୁଛି କିନ୍ତୁ ତାଙ୍କର ଅପୂରଣୀୟ କାମନା ଏତେ ନାହିଁ, କାରଣ ସେମାନେ ଜାଣିଛନ୍ତି ଇନଭାଲିଡ୍ ମୋ ବଡି ହେଇଗଲାଣି, ମୁଁ ଆଉ କ'ଣ କରିପାରିବି, ମୋର ଯେତିକି କର୍ମ ପ୍ରଭୁ ମୁଁ କରିଦେଲି, କିନ୍ତୁ ୟାର କ'ଣ ପୁରା ନିଶା ଚଢ଼ିକି ରହିଛି ନା ସଂସାରରେ, ମୁଁ କିଛି କରିବି, ମୋ ଝିଅଟା ଡକ୍ଟର ହବ, ଏଟା ହବ, ତା ଭିତରେ ଆସିଗଲା ଏଇ କୋଭିଡ ଆସିଗଲା, କଣ୍ଟା ଆସିଗଲା, ହାଟାଘାଟ ହେଇଗଲା, ଚାଲିଗଲା, ତେଣୁ ତାର ଯେଉଁ ଅପୂରଣୀୟ କାମ ରହିଲା ସେଥିପାଇଁ ତାକୁ ବହୁତ କେତେ ଶରୀର ନବାକୁ ପଡ଼ିବ ତା ହିସାବ ପତ୍ର ନାହିଁ। ଆମେ ସେଥିପାଇଁ ବହୁତ, ଏଟା ଗୋଟେ ବହୁତ ବଡ ମାନେ ବିଜ୍ଞାନଟା ନା, କାହିଁକି ଜଣେ, କାରଣ ମୃତ୍ୟୁର ଯେଉଁ ଯନ୍ତ୍ରଣାଟା ହୁଏ, ଜଣେ ପରିପକ୍ୱ ଅବସ୍ଥାକୁ ଚାଲିଲେ ଜଣେ 70-80 ବୟସ ହେଇଗଲା ପରେ ସେ କ'ଣ କରିବ, ସେ ଜାଣିଦ ମୋର କିଛି ଚିନ୍ତା କଲେ କିଛି ମୋ ଦ୍ୱାରା ଆଉ ହବ ନାହିଁ, ସେ ନିରାଶ ହେଇଯିବ, ମୋ ଦ୍ୱାରା କିଛି ହବନି, ଯାହା ପିଲା ଛୁଆ ତାଙ୍କର କରିବ କରିବ, ମାଲିକ ଯାହା ମୋର, ଏଭଳିଆ ତୁମର ଯଦି ଅପରିପକ୍ୱ ଅବସ୍ଥାର ସର ଛାଡ଼ିଲ, ତୁମର କ'ଣ ଅଛି, କାମନା କାମନାଟା ସବୁ ଷ୍ଟ୍ରଙ୍ଗ କାମନା, ଯେଟା କରିବାର ଥିଲା ଏଟା କରିବାର ଥିଲା, ତୁମେ ସେଇ କାମନାର ସର ଛାଡ଼ିଲ, ଆଉ ପୁଣି ଆଉ ଗୋଟେ ବଡି ମିଳିଲା, ସର ମିଳିଲା। ଆଉ ଭକ୍ତର କ'ଣ, ଭକ୍ତର ସେଇଭଳିଆ ଅବସ୍ଥା, ଭକ୍ତର ଦୁଇଟା ଜିନିଷ, ଭକ୍ତର ଆଉ ଶୀଘ୍ର ଯାଉଛି କିମ୍ବା କାହା ଅପରିପକ୍ୱ ଅବସ୍ଥାରେ ଚାଲିଗଲେ, ଆମେ ଯଦି ଜଣେ ଯଦି ତାର ତା ଚିତ୍ତ ଶୁଦ୍ଧି ନାହିଁ, ତାର ବହୁତ କିଛି କାମନା ରଖି ସର ଛାଡ଼ିଲା, ସେ ସବୁ ପଳେଇବ, ଆଉ ହୃଦୟ କାମନା ପ୍ରଚୁର ରହିଛି, କିନ୍ତୁ ଭଗବାନ ଭଜନ କରୁଛି, ଭଗବାନ ଭଜନ କଲେ ତୁମେ ଆଉ କ'ଣ ହବ, ତୁ ପ୍ରଭୁଙ୍କୁ ଡାକିଲେ ବି ତୁମର ପୁଣ୍ୟଟା ମିଳିଗଲା ଭଟକିଣି, ଆଉ ତୁମେ ଶୁଦ୍ଧ ଭକ୍ତି ଚାହୁନ, ଆଉ ସ୍ୱର୍ଗ ହବ ନା। ହଁ ଭଗବାନ କହିଲେଣି, ଉଷିତ ଶାଶ୍ୱତ ସମା, ସେ ଯୋଉ ସୂଚିନାମ ଶ୍ରୀମତା ଆଗେ ହେ ଯୋଗ ଭ୍ରଷ୍ଟ ବି ଯାଏତେ, ଏ ଗୀତାର କଥା ନା, ଆଉ ଯାହାର କାମନା ରହୁଛି ଗୋଟେ ଏନ୍ଜୟ ମୁଡ୍ ରହୁଛି ଟିକେ ବୁଡ଼ି, ସ୍ୱର୍ଗ ତ ସେ ଯିବ ହିଁ ଯିବ, ତୁମର ତ କାମନା ଗୁଡା ରହୁଛି, ପ୍ରଚୁର କାମନା ରହୁଛି, ଏନ୍ଜୟ ଭୋଗ କରିବାର କାମନାଟା ରହୁଛି ନା, ଯୋଗ ଭ୍ରଷ୍ଟ ହେଇଗଲେ ଯଦି ତୁମେ ଛାଡ଼ିଦେଲ ବା ଅନମାଚୁଆଡ ଷ୍ଟେଜରେ ତୁମେ ସର ଛାଡ଼ିଦେଲ, ଭଗବାନ ଗୀତାରେ ଦେଇଦେଲେ, ଆଉ ଯୋଗ ଭ୍ରଷ୍ଟ ହେଇଗଲେ, ଯୋଗ ଭ୍ରଷ୍ଟ ହେଇଗଲା ମାନେ ତୁମେ ଯିବ ସେଠିକି ସ୍ୱର୍ଗକୁ ଯିବା, କାରଣ ତୁମେ ଏନ୍ଜୟମେଣ୍ଟ ମୁଡ଼ଟା ଅଛି। ଆଉ ଯଦି ବହୁତ ଦିନ କରିକି ଅପରିପକ୍ୱ ଅବସ୍ଥା ଛାଡ଼ିଦେଲ, ମାନେ ବହୁତ ଦିନ ଟ୍ରାଏ କରିଛ, ବୟସ ହେଇଗଲା ଆଉ କରିପାରିଲନି, ଭଗବାନ ସେଠି କହିଲେ, ଅଥବା ଯୋଗୀ ନାମ କୁଲେ ଜନ୍ମ ଭଗବତୀ ଧୀମତାମ, ଭଗବାନ ସେଠି କହିଲେ, ସେଠି ସେ ଲେଖିଛନ୍ତି ଗୀତା ବାଣୀ, ଆଉ କ'ଣ ଅଦ୍ଭୁତ ଦର୍ଶନ ଭଗବାନ ଦେଇଛନ୍ତି ନିଜ ମୁଖରେ ନା, ତତ୍ର ତ ବୁଦ୍ଧି ସଂଯୋଗ ଲଭତେ ପର୍ବ ଦେହି କମ, ବୁଦ୍ଧିଟାକୁ ଲଗେଇଦେବେ ନା ଭଗବାନ, ଆଉ କାରଣ ପୂର୍ବରୁ ସେ କରିଛି ଆଉ ତାର ଗୋଟେ ପରିପୂର୍ଣ୍ଣ ଅବସ୍ଥା ଆସିନି, ସେଥିପାଇଁ ଏଥିରେ ତ ଗୋଟେ ମାନେ ଅନ୍ଧ ଭାବରେ ଦୌଡ଼ିବା ଦରକାର ଭକ୍ତି ଯୋଗଟା, ଏମିତିକା ବହୁତ ସୁରକ୍ଷିତ ଜିନିଷଟା ନା, କିନ୍ତୁ ଗୋଟିଏ ଡର ହେଉଛି, ଯାହା ଭକ୍ତିମାନଠାକୁ ଲାଗିଲେ ଭୋଗ ମୁଖ୍ୟ ବାଞ୍ଛା ଛାଡ଼ି ହରିନାମ, ହରିନାମଙ୍କର ଭୋଗ ମୁଖ୍ୟଟାକୁ ଛାଡ଼ିବାକୁ ଚେଷ୍ଟା କର, ସେ କାମନା ଗୁଡ଼ା ରହିଗଲା ତୁମର, ସବୁବେଳେ ଗୋଟେ କାମନା ବାସନା, ଯଦି ତୁମର ସବୁବେଳେ ରହିଗଲା ବା ଆମେ ଭଜନ କରୁଛେ କାମନାଟାକୁ ଚେକ୍ କରିବା ପାଇଁ, ଆମର ଭଜନର ଏଇଟା କ'ଣ, ଆମର କାମନା ଯେଉଁଗୁଡ଼ାକ ଆସୁଛି ତାକୁ ଆମେ ସଠିକ ନିୟମ ଗୁଡ଼ିକ ପାଳନ କରିବା, ଭଗବାନଙ୍କୁ ପ୍ରାର୍ଥନା କରିବା, କାମନାକୁ ଯେଉଁ ଯେଉଁ ଡିଜାୟର ଗୁଡ଼ାକ ସବୁ ଆସୁଛି, ଧନ ହଉ, ସ୍ତ୍ରୀ ହଉ, ପୁତ୍ର, କନ୍ୟା, ସମ୍ମାନ, ତାକୁ ତ ଗୋଟେ ଜୀବନ ଶକ୍ତି ହିଁ ନାହିଁ, ତାର ସଂସ୍କାର ହିସାବରେ, ବାହ୍ୟ ବସ୍ତୁ ହିସାବରେ, ସଙ୍ଗ ହିସାବରେ ତାର ଆସୁଛି, ତାକୁ ସେ ଅଟକି ପାରିବନି, ତାକୁ ସେ ତ ଆମର ଆଶ୍ରୟ ଯାଉଛି, ଭଗବାନଙ୍କର ଆଶ୍ରୟ ଆମେ ନେଉଛେ ନା, ଆଉ ଭଗବାନଙ୍କ ନାମଟା କରୁଛେ ନା, ଯଦି ଆମେ ଠିକଣା ଭାବରେ ନାମ ନ କଲେ ଏ କାମନା ଯାହା କୁହନ୍ତି କାମନାର ଯେଉଁ ବନ୍ଧ ସେ ଭାଙ୍ଗିଦେବ, ଆଉ ସେ କାମନାଟା ଯଦି ଆମେ ଗୋଟେ କେୟାରଲେସଲି ଆମେ ଜାଣିଶୁଣି ସବୁ କାମନା ଗୁଡ଼ାକୁ ବଢ଼ଉଛେ, ଅନନେସେସରୀ ଟକ୍, ଆରେ ଆ ପାଇଁ ଜୀବନ ମୂଲ୍ୟ ଗୁଡ଼ା ବୁଝିବା ଦରକାର ନା, ହରିକଥାର ତାତ୍ପର୍ଯ୍ୟ କ'ଣ, କ'ଣ ଭଗବାନଙ୍କ କଥା ଆମେ ଶୁଣୁଛେ, ଆଉ କ'ଣ ଭଗବାନଙ୍କର ସେବା ଆମେ କରୁଛେ, ଯଦି ଆମର ଗୋଟେ ଜୀବନଶୈଳୀରେ ଜୀବନ ପରିଚର୍ଯ୍ୟାରେ କିଛି ପରିବର୍ତ୍ତନ ହେଉନି, ଆମର ଗୋଟେ ଅନୁତାପ, ଜଣେ ଏତେ କଥା କହିଲା ପରେ ତୁମର ଗୋଟେ ମୁଣ୍ଡକୁ ଏଇଟା ଢୁକୁନି, ଗୁରୁ ବୈଷ୍ଣବ ଏତେ କଥା କହୁଛନ୍ତି, ଆଚାର୍ଯ୍ୟମାନେ ପ୍ରଭୁପାଦ ଏତେ କଥା କହିକି ଯାଇଛନ୍ତି, ତୁମେ ତୁମେ କ'ଣ ତୁମେ ଗୋଟେ ତୁମ ନିଜର ଓନ୍ ୱେରେ ସବୁବେଳେ ମନେ ରଖିବାକୁ ପଡ଼ିବ, ଆଧ୍ୟାତ୍ମିକ ଜୀବନ ନିଜର ବିଚାର ହିସାବରେ ଚାଲେନା, ଶିଷ୍ୟତ୍ୱ ମାନେ ନୁହେଁ, ଆଜିକାଲି କ'ଣ, ଆଜିକାଲି ଗୋଟେ ମୁଁ ସମାଜରେ ଦେଖୁଛି ନା, ସେମାନେ ଯାହା କରିବା କଥା କରିବେ, କେବଳ ଗୁରୁଙ୍କ ପାଖକୁ ଆସିବେ, ମୋତେ ଆମକୁ ଦୀକ୍ଷା ଦିଅ, ତାଙ୍କର କାମ ହେଲା, ତାଙ୍କ ଆଇଡ଼ିଆଟା ସେମାନେ କେବେ ଛାଡ଼ିବେ, ଏଇଟା ଶିଷ୍ୟ ନୁହେଁ। ଏଭଳି ବ୍ୟକ୍ତିକୁ ମନ୍ତ୍ର ଦେବା ଉଚିତ ବି ନୁହେଁ, ସେମାନଙ୍କ ପରବର୍ତ୍ତୀ କିଛି ଲାଭ ହେବନି ନା, ସେମାନେ ୱେ ଅଫ୍ ଲାଇଫ୍ ଷ୍ଟାଇଲ ଯୋଉଟା ଯୋଉ ସେଟାକୁ ଚେଞ୍ଜ କରିବା ପାଇଁ ଚାହୁଁନାହାନ୍ତି। ମୁଁ ଏମିତି ଖାଇବି, ଏମିତି ରହିବି, ଏଇଟା କରିବି, ଗୁରୁ କେବଳ ଏଇଟା ଦେବେ କାହିଁକି, ମୋର ଆଇଡ଼ିଆକୁ ସିଦ୍ଧି କରିବା ପାଇଁ ମୁଁ ଗୁରୁଙ୍କ କତିରୁ ମନ୍ତ୍ର ନାହିଁ। ଏଇଟା ତ ବର୍ତ୍ତମାନ, ଏଇଟା ବର୍ତ୍ତମାନ ପୁରା 90% ଡିଭୋଟି ମାନଙ୍କ ମୁଣ୍ଡରେ ଏଇଟା ଅଛି, ମୋତେ କିଛି କିଛି ଟଚ୍ କରିପାରିବେନି, ମୋର ଆଇଡ଼ିଆ ମୋର ଜିନିଷ ନାଇଁ ନାଇଁ, ଏଇଟା ଏଇଟା ନୁହେଁ, ଏଇଟା ନୁହେଁ, ଏଇଟା କାମ ନୁହେଁ। ତୁମେ ଦୀକ୍ଷିତ ହଉଛ, ହେବାକୁ ଚେଷ୍ଟା କରୁଛ, ମାନେ ଗୁରୁପାଦ ଶ୍ରୀ କରିବାକୁ କରୁଛ, ମାନେ ତୁମେ ତୁମର ବର୍ତ୍ତମାନ ଇଣ୍ଡିପେଣ୍ଡେନ୍ସ ହେଉଛି ଜିରୋ, ଗୁରୁଦେବଙ୍କୁ ଟିଚିଂ ସେୟା, ମହାପ୍ରଭୁଙ୍କୁ ଟିଚିଂ ସେୟା, ଆତ୍ମସମର୍ପଣ ତୁମେ କରିବ, ତୁମର ଇଣ୍ଡିପେଣ୍ଡେନ୍ସ ହେଉଛି ଜିରୋ, ତୁମେ ଯାହା କରିବ କନସଲ୍ଟ କରିବ, କାହିଁକି ତୁମର ପରମାର୍ଥ ପାଇଁ ତୁମର ଯାହା ଦରକାର ଗୁରୁ ସେଇଟା କହିବେ, ଗୁରୁ ତୁମର ମେଟେରିଆଲ କଥା କିଛି କହିବେନି। ଆଉ ଯେହେତୁ ତୁମର ମେଟେରିଆଲ ଜିନିଷ ରହିଛି, ସେଟା ନହେଲେ ତୁମେ ସ୍ପିରିଚୁଆଲ ଜିନିଷ କରିପାରିବନି, ଦେହ ରହିଛି, ସ୍ତ୍ରୀ ପୁତ୍ର କନ୍ୟା ଧନ ରହିଛି, ତେଣୁ ସେଟା ସେ ପରାମର୍ଶଟା ଗୁରୁଙ୍କୁ ତ ନେଇ ତୁମକୁ କାମ କରିବାକୁ ପଡ଼ିବ। ଆଜିକାଲି ସେଟା କିଛି ଚାହୁଁନାହାନ୍ତି, ଆଜିକାଲି ଲୋକ କ'ଣ କହୁଛନ୍ତି, ମୁଁ ମୋର ଏଇଟା ହଉଛି ବୈଦିକ କଥା ମୁଁ କହୁଛି। ସେଥିପାଇଁ ଆମର ଆମର ଇସ୍କନ ଯେହେତୁ ସଂସ୍ଥା ବହୁତ ବଢ଼ୁଛି, ସେଥିପାଇଁ କାଉନସିଲିଂ ସିଷ୍ଟମ କରାହଉଛି ନା, କାରଣ ଗୁରୁମାନେ ପ୍ରବୋଧ ସେମାନେ ବୃଦ୍ଧ ହେଇଗଲେଣି, ତେଣୁ କମ୍ ସେ କମ୍ ସେମାନେ କେମିତି କେତେ କେତେ ଭକ୍ତମାନଙ୍କର ଆଟେଣ୍ଡ କରି ତାଙ୍କ ପ୍ରୋବ୍ଲେମ ସଲ୍ଭ କରିବେ। ସେଥିପାଇଁ ସିନିୟର ଡିଭିଡି ମାନଙ୍କୁ ରଖାଯାଉଛି, ଯେଉଁମାନଙ୍କର ତୁମ ପରାମର୍ଶ ନେଇକି ତୁମେ କାମଟା ଗୋଟେ କରିବ, ନିଜର ନିଜର ବିଚାରଧାରା ସବୁବେଳେ ପରିବର୍ତ୍ତନ କରିବାକୁ ପଡ଼ିବ। ବ୍ୟକ୍ତିର ସବୁଠୁ ବଡ଼, କେହି କେବେ ଶିଷ୍ୟ ହେଇପାରେ ନା ଯେତେବେଳେ ସେ ନିଜକୁ ପରଫେକ୍ଟ ବୋଲି ମନେ କରେ, ତାର ଶିଷ୍ୟ ଶବ୍ଦଟା ବେକାର ହେଇଯିବ। ସାଧିମାମ ଯୋଉ ଶବ୍ଦ କୁହାଗଲା, ମତେ ଶୋଧନ କର, ତାଙ୍କ ତ ପରଫେକ୍ଟ, ତୁମ ଶୋଧନ କ'ଣ ଆବଶ୍ୟକ ରହିଛି, ତୁମେ ପରଫେକ୍ଟ ଲୋକ, ତୁମେ ଯଦି ଏତେ ନୀତିବାନ ଜ୍ଞାନବାନ, ତୁମର ଆବଶ୍ୟକ କ'ଣ ଅଛି ଗୁରୁ ଗ୍ରହଣ କରିବା, ତୁମ ନୀତି ଜ୍ଞାନ ବଳରେ ତୁମେ ଭଗବାନ ପାଖକୁ ଯାଅ। ଏ ଆଇଡ଼ିଆକୁ କେବେ ରଖା ହବ, ତୁମେ ତୁମର ଗୋଟେ ଗମ୍ଭୀରତା ଆସୁନି, ତୁମେ କିଛି କହିକି ଲାଭ ନାହିଁ। ଗୁରୁବାଣୀଟା ଗୁରୁଙ୍କ କଥା ଆମେ ଶୁଣୁଥିଲୁ, ଗୁରୁଦେବଙ୍କ କଥା ଆମେ ଶୁଣୁଥିଲୁ, ସେ ସବୁ ଭଗବାନଙ୍କ ଲୋକ ଥିଲେ, ତ ଆମେ ପ୍ରଭୁପାଦ ଯେମିତିକା ସବୁ ଏନ୍ଗେଜମେଣ୍ଟ 24 ଏନ୍ଗେଜମେଣ୍ଟ ଦେଉଥିଲେ, ଆଉ ଭଗବାନଙ୍କ ଦ୍ୱାରା ସେତେବେଳେ ବଡ଼ ସୁବିଧା ଥିଲା ଆମ ଜୀବନ ବେଳେ, ଏଇ ଯେଉଁ ଫାଲତୁ ଜିନିଷ ଗୁଡ଼ା ନଥିଲା, ଏଇ ଯେଉଁ ମୋବାଇଲ ଏଗୁଡ଼ା ସବୁ କିଛି ନଥିଲା, ଏଇଟା ଆମ ଜୀବନକୁ ବହୁତ ସୁରକ୍ଷିତ କରିଦେଇଥିଲା। ସେଥିପାଇଁ ଆମେ 20-25 କୋଟି ଯେଉଁ ବ୍ରହ୍ମଚାରୀ ଜୀବନରେ ରହିଲୁ, ପୁରା ଟ୍ରେଣ୍ଡ ଅପ୍ ହୋଇ ଗୋଟେ ମାନେ ଗୋଟେ ଗଧ ଭଳିଆ ଖଟିକି ଆମେ ଆମ ଜୀବନ କଟେଇଲୁ। ଆଜିକାଲି ଜଣେ କହିଲେ ବି ତୁମେ କଥାବାର୍ତ୍ତା କରନି, ମୋବାଇଲ ଏଇଟା କରନି, ଏଇଟା କରିବା ଉଚିତ ନୁହେଁ, ତୁମେ କହିଲେ ବି ସେ କେୟାର କରୁନାହାନ୍ତି, ସେମାନେ ତା ମାଇଣ୍ଡ ଫାଙ୍କା ମାରିଲା ମାନେ ସେ ଲଗେଇଦେବେ କଥାବାର୍ତ୍ତା କରିକି, ଯେଉଁଟାକି ତାଙ୍କର କୌଣସି ପରମାର୍ଥରେ ସାହାଯ୍ୟ କରିବନି, ଆଉ ତାଙ୍କର ବି ମାନେ ଗୋଟେ ହାବିଚୁଟେଡ୍ ଏମିତି ହେଇଗଲାଣି। ସବୁବେଳେ ମନେ ରଖିବାକୁ ପଡ଼ିବ, ନିଜର ବିଚାରଧାରା ହିସାବରେ ପରମାର୍ଥ ଜୀବନରେ ଚଲାଯାଏ ନା, ପରମାର୍ଥ ଜୀବନରେ ଯିବା ପାଇଁ ବା ଭଗବାନଙ୍କୁ ପାଇବା ପାଇଁ ଗୋଟିଏ ରାସ୍ତା ରହିଛି, ସେଇ ରାସ୍ତାରେ ତୁମକୁ ଯିବାକୁ ପଡ଼ିବ। ତୁମେ ବ୍ରହ୍ମଚାରୀ ହୁଅ, ଗୃହସ୍ଥ ହୁଅ, କି ଝିଅଟେ ହୁଅ, କି ବିବାହ ହୁଅ, କି ନ ହୁଅ, ତୁମ ବିଚାରକୁ ତୁମେ ରଖ। ଯେତେବେଳେ ଭଗବାନ କହୁଛନ୍ତି, ଯେତେବେଳେ ଉପଦେଶ ଗୁଡ଼ା ଉପଦେଶ ଆମକୁ ଯୋଉଟା ଲେଖା ହେଲା, କାହା ପାଇଁ ଲେଖା ହେଲା, ସେଠି ସେ ଲେଖା ହେଇଛି ବ୍ରହ୍ମଚାରୀଙ୍କ ପାଇଁ, ଅତ୍ୟାହାର ପ୍ରାଶ୍ଚ, ଏମିତି ନାହିଁ ଯେ ବ୍ରହ୍ମଚାରୀମାନେ କମ୍ ଖାଇବେ, ଗୃହସ୍ଥମାନେ ବହୁତ ଅଧିକା ଖାଇବେ, ତୁମେ କୃଷ୍ଣଙ୍କୁ ତୁମେ ବି କୃଷ୍ଣ ପାଇବ, ସେ ବି କୃଷ୍ଣଙ୍କୁ ପାଇବ। ବୈଷ୍ଣବ ସଦାଚାର ଗୁଡ଼ିକ ସମସ୍ତଙ୍କ ପାଇଁ, ଏଇଟା ଗୋଟେ ଭ୍ରମ ଧାରଣା, ଲୋକ ଭାବେ ମୁଁ ଗ୍ରସ୍ତ ହେଇଗଲା ମାନେ ମୋର କନସେସନ ଲାଇଫ ହେଇଗଲା, ପ୍ରଭୁତ ମନା କରନ୍ତୁ, ପ୍ରଭୁତ କୁହନ୍ତୁ ନାଇଁ ନାଇଁ, ତୁମକୁ ରେଷ୍ଟ୍ରିକ୍ଟେଡ ଗୋଟେ ଲାଇଫ ଗୋଟେ ଏନ୍ଜୟମେଣ୍ଟ ପାଇଁ ଦିଆଯାଉଛି, ବହୁତ ରେଷ୍ଟ୍ରିକ୍ସନରେ, ଯେମିତି ଆମର ଏୟାରପୋର୍ଟ ମାନଙ୍କୁ ବିଦେଶୀ ଏୟାରପୋର୍ଟ, ଇଣ୍ଡିଆନ ଏୟାରପୋର୍ଟ ବି ସେମିତି ହେଇଗଲାଣି ବର୍ତ୍ତମାନ, ସବୁଆଡ଼େ ହେଇଗଲାଣି, କାରଣ ସେଟା ହେଉଛି ଏସି ଜିନିଷ, ସେଠି ସବୁ ସ୍ମୋକିଂ ଜୋନ୍ ଅଛି, ରେଷ୍ଟ୍ରିକ୍ଟେଡ଼, ତୁମେ ଖାଇବାର ଅଛି ନା ସିଗାରେଟ୍, ତୁମେ ସିଗାରେଟ୍ ନେଇପାରିବନି, ସେଇଠୁ କିଣିବାକୁ ପଡ଼ିବ, ଇ ସିଗାରେଟ୍ ଆଲାଉ ନାହିଁ, ତୁମେ ସେଇଠୁ ସିଗାରେଟ୍ କିଣିବ, ତୁମେ ସ୍ମୋକିଂ ରୁମ୍ରେ ସିଗାରେଟ୍ ଖାଇବ, ତୁମେ କହିପାରିବ ମୁଁ ନିଶାଖର ଲୋକ, ସିଗାରେଟ୍ ତ କମ୍ପାନୀ ଦେଇ ମୋ ଯେଉଁ ଟାଣିବି, ସାଙ୍ଗେ ସାଙ୍ଗେ ପୁଲିସ ଯାଇଛ, ଧରିଦେବ ତୁମ ଫ୍ଲାଇଟ୍ ଟିକେଟ୍ କ୍ୟାନସଲ, ତୁମେ ଜେଲ ଯାଇ ବସିବ, ରେଷ୍ଟ୍ରିକ୍ସନରେ ଭୋଗ କରିବା ପାଇଁ ଦିଆଯାଉଛି। ସେଥିପାଇଁ ଗୃହସ୍ତ ଜୀବନରେ ବି ସେଇଟା, ଯେତେବେଳେ ଏଇ ଯେଉଁ ବୈଷ୍ଣବ ପ୍ରିନ୍ସିପଲଟା ଲାଗିଛି, ବାଛବେଗ, କ୍ରୋଧବେଗ, ଅତ୍ୟାହାର ପ୍ରାୟଶ୍ଚ, ଷଡ଼ବିଦ, ଏ ଯେଉଁ ଉତ୍ସାହ ନିଶ୍ଚୟ ଧରି, ଏଟା ସମସ୍ତ ଭକ୍ତ ପାଇଁ ମୁଣ୍ଡରୁ ଆଇଡ଼ିଆ ଗୁଡ଼ା ବାହାର କରିବାକୁ ପଡ଼ୁଛୁ। ଯଦି କୃଷ୍ଣଙ୍କ ପାଇବାର ଅଛି, ଯାହା ନିୟମ ବୈଷ୍ଣବ ନିୟମ, ସେଗୁଡ଼ିକ ସମସ୍ତଙ୍କ ପାଇଁ ଲାଗୁ, ସେଟା ଯେ କେବଳ ବ୍ରହ୍ମଚାରୀମାନଙ୍କ ପାଇଁ ଲାଗୁ, ତ୍ୟାଗୀମାନଙ୍କ ପାଇଁ, ଅଗ୍ରସ୍ତମାନଙ୍କ ପାଇଁ ନୁହେଁ, ସେଟା ଭୁଲ ଧାରଣା। କାରଣ ସମସ୍ତଙ୍କୁ କୃଷ୍ଣ ପାଇବାକୁ ପଡ଼ିବ, ତେଣୁ କୃଷ୍ଣ ପାଇବାର ରାସ୍ତା ହେଉଛି ଗୋଟିଏ, ନିଜ ନିଜର ବିଚାରଧାରାକୁ ବଦଳାଇବାକୁ ପଡ଼ିବ, ନିଜର ସ୍ୱଭାବକୁ ବଦଳାଇବାକୁ ପଡ଼ିବ। ଆମେ ଭଜନ କରୁଛେ ମାନେ ଆମେ ସବୁବେଳେ ବିଚାର କରିବା ଦରକାର, ମୋର ଯେଉଁ କାମନା ଗୁଡ଼ିକ ଆସୁଛି ନା, ଏଗୁଡ଼ିକ ମୋତେ ମୋର ମାନେ ଚେକ୍ କରିବାର ଅଛି। ସେ ଏଇ କଥାରେ ମୁଁ କହୁନଥିଲି, ଯେଉଁ ଜନ୍ମ ମୃତ୍ୟୁ କଥାରେ ଭକ୍ତର କ'ଣ ଅସୁବିଧା ହେଉଛି, ଭକ୍ତର ଏଇଟା ଅସୁବିଧା, ଯଦି ତାର କାମନାଟା ପ୍ରଚୁର ରହିଛି, ଅନମାଚୁଆର୍ଡ ଷ୍ଟେଜ୍ରେ ଅପରିପକ୍ ଅବସ୍ଥାରେ ସ୍ୱର ଛାଡ଼ିଦେଲା, ସେ କାମନାର ଭାବନାକୁ ନେଇକି ସେ କ'ଣ ଯିବ, ଉଚ୍ଚ ଲୋକକୁ ଯିବ। ଆଉ ଯଦି ବହୁତ ଦିନ ସାଧନ ଭଜନ କରିଛି କିନ୍ତୁ ପୁଣି କମ୍ପ୍ଲିଟ୍ କରିପାରିଲା ନାହିଁ, ଭାବ ଷ୍ଟେଜ୍କୁ ଆସିପାରିଲା ନାହିଁ, ଭଗବାନ ସେଠି କହିଦେଲେ ଅଥବା ଯୋଗୀ ନାମ କଲେ ମୁଁ ଡାଇରେକ୍ଟ ତାଙ୍କୁ ସବୁ ଯୋଗୀ କୂଳରେ ଜନ୍ମ ଦେବି, ସେଠି ତାଙ୍କ ପ୍ରଭୁପାଦ କ'ଣ ଲେଖୁଛନ୍ତି, ଆସିବ ସେ ପ୍ରସଙ୍ଗ ଭକ୍ତ କୂଳରେ ସବୁ ଉଚ୍ଚ, ଯେଉଁଠି ସେ କମ୍ପ୍ଲିଟ୍ କରିବେ ତାଙ୍କର ଯୋଗଟାକୁ କମ୍ପ୍ଲିଟ୍ କରିବେ। ମୁଖ୍ୟ ଜିନିଷଟା ଏ ଜିନିଷଟା ନା, ଆମର ଯାହା ଆମେ ପୂର୍ବରୁ କରୁଥିଲେ ଆଲୋଚନା କରୁଥିଲେ, ବ୍ୟବହାରିକ ଜୀବନଟା କେତେବେଳେ ହେଲେ ପରମାର୍ଥକୁ ପରାହତ ନ କରୁ। ଭୋଜନ କରିବାକୁ ପଡ଼ିବ, ଧନ ରୋଜଗାର କରିବାକୁ ପଡ଼ିବ, ଆମେ ସାଧୁ ହେଇକି ଆମର ବି ଧନ ଦରକାର ନା, ଆମର ଗୋମାତା ଅଛନ୍ତି, କିନ୍ତୁ ଆମ ପରମାର୍ଥକୁ ପରାହତ କରିବୁନୁ। ଧନ ପାଇଁ ଯେ ପରମାର୍ଥ ନାମ ନାମ ବନ୍ଦ ହେଇଯିବ, ଭଗବାନଙ୍କ ସେବା ବନ୍ଦ ହେଇଯିବ, ସେ ଧନ ଆମର କ'ଣ କାମରେ ଲାଗିବ, ଭଗବାନ କରିବ କି ସବୁବେଳେ। ଏଇଟା ଗୋଟେ ବହୁତ ବଡ଼ ସୂକ୍ଷ୍ମ ଦର୍ଶନ, ବୈଷ୍ଣବ ଦର୍ଶନଟା ଭାରି ସୂକ୍ଷ୍ମ ଦର୍ଶନ, ସ୍ଥୂଳ ବୁଦ୍ଧି ସମ୍ପନ୍ନ ଲୋକମାନେ ବୁଝିପାରିବେ, ବହୁତ ସୂକ୍ଷ୍ମ ବୁଦ୍ଧିମାନ ହେବାକୁ ପଡ଼ିବ ଲୋକମାନେ। ମୁଁ ଭଗବାନ ପାଇଁ କରୁଛି, ଠିକ ବହୁତ ସୁନ୍ଦର ଭଗବାନ ପାଇଁ କର, କିନ୍ତୁ ପରମାର୍ଥ ପରାହତ ନ ହଉ, ଷୋଳମାଳ ମୋର ବନ୍ଦ ହବନି, ସେଇଟା ସୁନ୍ଦର ଭାବରେ ହେବାର ଅଛି, ଗୁରୁପୂଜା କେବେ ବନ୍ଦ ହବନି, ଭାଗବତ ପଢ଼ା ମୋର କେବେ ବନ୍ଦ ହବନି, ସବୁବେଳେ ପରମାର୍ଥଟା ବ୍ୟବହାରିକ ଜୀବନଟା ଆମର। ଇଏ ଆମର ତ ଆମ ଜୀବନରେ ଯେଉଁ ଯାହା ସବୁ ଆମେ ପରମାର୍ଥ ପାଇଁ କରୁଛେ, କିନ୍ତୁ ମନେ ରଖିବା ଦରକାର ଯେହେତୁ ଶରୀର ଅଛି ଚେତନା ଅଛି, ଯଦି ପରମାର୍ଥ ଜିନିଷଟାକୁ ଆମେ ଯେପରି କନ୍ସିଷ୍ଟାନ୍ସି ମେଣ୍ଟେନ୍ କରିକି ତାର ନିରବଚ୍ଛିନ୍ନ ହେବାର ଏକ ନୀତି ନିୟମର ପାଳନ ଆମେ ନ କଲେ, ତାହେଲେ ବ୍ୟବହାରିକ ଜୀବନ ଆମକୁ ପରାସ୍ତ କରିଦେବ। ବ୍ୟବହାରିକ ଜୀବନ ପରାସ୍ତ ହେଲେ କ'ଣ ହବ, କାମନାଟା ବଢ଼ିଗଲା, ତୋର ପୁଣି ଦେଲେ କାମନା ବଢ଼ିଗଲା, ନେକ୍ସଟ ବଡି କାମନାଟା ତ ତୁମର ବଢ଼ୁଛି, ଆଉ ତୁମେ କ'ଣ ଆଉ ଉପର ଷ୍ଟେଜ୍କୁ ଯାଇପାରିବ କି, କାମନାଟା ଆସିଲା ମାନେ ତ ମନ ମନଟା ଅସ୍ଥିର ହେଲା, ହେ ଦୁନିଆ ପ୍ରଜଳ କରିବ, ଦୁନିଆ କଥା ମୁଣ୍ଡରେ ପଶିବ, ମୁଣ୍ଡରେ କଥାଗୁଡ଼ା ପଶିଛି କାହିଁକି, ତା ସିକ୍ରେଟ୍ଟା ତୁମେ ଦେଖୁନା ବସିକି, ଜଣଙ୍କ ମୁଣ୍ଡରେ ଏତେ ପ୍ରକାର କାହିଁକି ଆସୁଛି ଚିନ୍ତା ବିଚାର, ତାର କେତେ କାରଣ ରହିଛି, ଜଣଙ୍କର ଏତେ ଚିନ୍ତା କାହିଁକି ସର ଚିନ୍ତା, ସେ ତ ସେ ଜାଣିଲେ ନା, କୃଷ୍ଣ ଗୀତାରେ ପ୍ରବଚନ ଦେଲାବେଳେ ଶୁଣୁଛନ୍ତି ପଢୁଛନ୍ତି କହୁଛନ୍ତି ଯୋଗକ୍ଷେମ ବା ଆମେ, କିନ୍ତୁ ନିଜ ମୁଣ୍ଡରେ ଚିନ୍ତା ପଶୁଛି, ଇଏ ହେଉଛି ପ୍ରବଚନ, ଗୋଟେ ବଧଜୀବର ଅବସ୍ଥା, ସେ ସମସ୍ତେ କହିବେ କୃଷ୍ଣ ଦାୟିତ୍ୱ ନେବେ, ଆଜି କୃଷ୍ଣ ଦାୟିତ୍ୱ ନେବେ, ତୁମ ଦାୟିତ୍ୱଟା କିଏ ନେବେ, ଆଉ ତୁମ ମୁଣ୍ଡରେ ଏତେ କଥା ପଶୁଛି, ମୁଁ କେଉଁଠି ରହିବି କ'ଣ କରିବି ମୋର କ'ଣ ହବ ଭବିଷ୍ୟତ, ମୋର କାଇଁ ଭକ୍ତି ହଉନି, ତୁମର ଏ ଦାୟିତ୍ୱ କାଇଁ ମୁଣ୍ଡରେ ପଶୁଛି, ପଡ଼ୁଆ ଜିନିଷଟା ନା, ସେଥିପାଇଁ ବହୁତ ସାବଧାନ ରହିବାର ଅଛି ଯେ ବ୍ୟବହାରିକ ଜୀବନଟା ଆମର, କାରଣ ଆମେ ବ୍ୟବହାରିକ ଜୀବନ ଅଛି ନାହିଁ, ଶୋଇବା ଖାଇବା ଶରୀରଟା ଅଛି ନା, ବ୍ରହ୍ମଚାରୀ ହଉ ଗ୍ରସ୍ତ ହଉ, ଭୋଜନ କରିବାକୁ ପଡ଼ିବ, ଶୟନ କରିବାକୁ ପଡ଼ିବ, ଖଣ୍ଡେ କପଡ଼ା ପିନ୍ଧିବାକୁ ପଡ଼ିବ, ଧନ କିଛି ଠାକୁରଙ୍କ ପାଇଁ ଦରକାର ଅଛି, କିନ୍ତୁ ତାର ଅର୍ଥ ନୁହେଁ ଯେ ମୋର ପରମାର୍ଥ ଜୀବନକୁ ଇଏ ପରାହତ କର, ପରମାର୍ଥ ଜୀବନ କିଏ ପରାହତ ହବନି। ପ୍ରଭୁତ ମହାରାଜ ସେ କଥା କହୁଛନ୍ତି, ଯଦି ତୁମର ଦେଖୁଛ ଏନ୍ଗେଜମେଣ୍ଟ ବହୁତ ବଢ଼ିଯାଉଛି, ମାନେ ତୁମର ଏଇଟା ଆବସୋଲ୍ୟୁଟ୍ ନେସେସରୀ, ତାହେଲେ ତୁମ ବ୍ୟବହାରିକ ଜୀବନ କମା, କ'ଣ ବୁଝିପାରୁଛୁ, ମାନେ ଯେମିତି ବହୁତ କିଛି ମୋତେ ସେବା କରିବାକୁ ଅଛି, ବହୁତ କିଛି କାର୍ଯ୍ୟ କରିବାକୁ ଅଛି, ତୁମେ କହିପାରିବନି ଠିକ ଅଛି ମୁଁ ତ ସବୁ କୃଷ୍ଣଙ୍କ ପାଇଁ କରୁଛି, ମୋର ଶୁଳମାଳ ନହେଲେ ବି ଚଳିବ, ପ୍ରଭୁପାଦ କହୁଛି ନାଇଁ ନାଇଁ ସେଟା ତୁମେ କରିପାରିବ, ତୁମେ ତୁମର ବ୍ୟବହାରିକ ଜୀବନ କମା, ଶୁଭାଟା କମା, ଏତେ କମ୍ପ୍ରମାଇଜ୍ କରା ହେଇପାରିବ, ଏଥିରେ କୌଣସି ପ୍ରକାର ମୁଁ ଏଇଟା କରିପାରୁନି, ମୁଁ ଗ୍ରସ୍ତ ଲୋକ, ମୁଁ ବହୁତ ବିଜି ଅଛି, ମୋର ଛୋଟ ପିଲା ଅଛି, ମୋର ଏଟା ଅଛି, ମୋର ତା ଅଛି, ତୁମର ଯାହା ଥାଉ, ଶିବାନନ୍ଦ ସେନଙ୍କର ବି ଛୋଟ ପିଲା, ତାଙ୍କର ବଡ଼ ବଡ଼ ପରିବାର, ତାର ଦୁଇଟା ତିନିଟା ପୁଅ ଥିଲେ, ସେମାନେ ମହାପ୍ରଭୁ ସେବା କରୁଥିଲେ, ତୁମେ ପରମାର୍ଥକୁ ଆସୁଛ ମାନେ ସାକ୍ରିଫାଇସ୍ କରିବାକୁ ପଡ଼ିବ, ତୁମେ ବ୍ରହ୍ମଚାରୀ ହେଉ ଗ୍ରସ୍ତ, ତୁମ ପୋଜିସନକୁ ସବୁବେଳେ ମେଣ୍ଟେନ୍ କରିବା ପାଇଁ ଚେଷ୍ଟା କରନି, ତୁମର ଆଇଡିଆ କେବଳ ପୋଷିବା ପାଇଁ ତୁମ ମୁଣ୍ଡରେ ରଖନି, ମୁଁ ଏମିତିକା ଘରର ପିଲା, ମୁଁ ଏମିତି ଚଳିବି, ଭାଇ ଏଇଟା ଫକୀରମାନଙ୍କର ରାସ୍ତା, ଗୋସ୍ୱାମୀ ମାନେ ରାଜା ଥିଲେ ସେମାନେ ଭିକାରୀ ହେଇଛନ୍ତି ମହାପ୍ରଭୁଙ୍କ ଶିକ୍ଷାରେ, ମହାପ୍ରଭୁଙ୍କ ଧର୍ମ ହେଉଛି ବୈରାଗ୍ୟ ଧର୍ମ, ତୁମେ ତୁମେ ପୋଜିସନ କ'ଣ ଏଠି ଦେଖୁଛ, ଆଚାର୍ଯ୍ୟମାନେ କୃପା କରିକି ତୁମର ପୋଜିସନ ଯେମିତି ଯେଉଁ ପୋଜିସନରେ ରହିକି ତୁମେ ଭକ୍ତି କରିପାରିବ ସେଇଟାକୁ ସେ ମିନିମାଇଜ୍ କରୁନାହାନ୍ତି, କମ୍ ସେ କମ୍ କହୁନାହାନ୍ତି ତୁମେ ଛିଡ଼ା ବସ୍ତ୍ର ପିନ୍ଧ, ଏଇଟା କର, ଏମିତି ଖାଅ, ଲୁଣ ପକେଇ ଖାଅନି, ସେ ବୈଦିକ ଟ୍ରାଡିସନ ଯଦି ଧରା ହବ ତୁମେ ତ କେହି ଭକ୍ତ ହବନି, କିନ୍ତୁ ତାର ଅର୍ଥ ନୁହେଁ ଯେ ବ୍ୟବହାରିକ ଜୀବନଟାକୁ ଆମେ ଏତେ ବଢ଼େଇ ଦେବା ଆଉ ପରମାର୍ଥ ଉପରେ ଟୋଟାଲ ମୁଁ ଏମିତି ଚଳିପାରିବିନି, ମୁଁ ଏମିତି ଖାଇପାରିବିନି, ମୁଁ ଏମିତି ଫାଡ଼ି ଦେଶ, ଏଇଟା କେଉଁ ଆଇଡ଼ିଆ? ପ୍ରଭୁପାଦରେ ଶିଖେଇ ନାହାନ୍ତି, ଆଜିକାଲି ଏସବୁ ଏସବୁ ସହଜିଆ ବକ୍ତ ହେଉଛନ୍ତି, ପ୍ରଭୁପାଦରେ ଶିଖେଇ ନାହାନ୍ତି। ବିଦେଶୀମାନେ ତ ବମ୍ବେ ମୁମ୍ବାଇରେ ଆସି ପଢ଼ ତୁମେ ଦେଖ କେଉଁଠି ସେମାନେ ଶୁଭୁଥିଲେ। ପ୍ରଭୁପାଦ ଯେତେବେଳେ ଆସିଥିଲେ ଭୁବନେଶ୍ୱରକୁ, ଇଲେକ୍ଟ୍ରିସିଟି କେବଳ ପ୍ରଭୁପାଦଙ୍କ ପାଇଁ ଆସିଥିଲା, ସେ ଟେଣ୍ଟ ସବୁ କରିଦେଇଥିଲେ ଗୁରୁଦେବ, ସେଇଥିରେ ସବୁ ବିଦେଶୀମାନେ ଶୁଭୁଥିଲେ। ଆରେ ବାବା, ଯେଉଁମାନେ ଜୀବନରେ ମଶା କ'ଣ ଜାଣନ୍ତି, ତାଙ୍କ ଦେଶରେ ମଶା ଏଇଭଳିଆ ଆମର ମଶା ମାଛି ଗୁଡ଼ଉଛନ୍ତି, ମାଛି ତାଙ୍କର ଗୋଟେ ଆସିଗଲା ହୁଆ ହାଲା କରିବେ, ଗୋଟେ କୋଟି ଧୂଳି ଦେଖିଲା ମାନେ ଏଇଟା ଇନଫେକ୍ସନ୍ ହେଇଯିବ ତାଙ୍କ ଜୀବନ ସବୁ ସେଇଭଳିଆ। ସବୁବେଳେ ପେପରରେ ପୋଛା ଚାଲିଥିଲେ ତାଙ୍କର, ଧୂଳି ଗୋଟେ କେଉଁଠି ତାଙ୍କର ରୁମ୍ରେ ଦେଖିବନି, ଆମର ସବୁଆଡ଼େ ଧୂଳି। ସେ ସେଇଠି ଆସି କରୁଥିଲେ, ତାଙ୍କ ପ୍ରଭୁପାଦ ଏମିତି ଶିଖେଇଥିଲେ। ଆଉ ଆଜିକାଲି କହିଲେ ନା, ମୁଁ ମୋ ଏସି ନହେଲେ ଚଳିପାରିବିନି, ମୋର ଏମିତି ଘର ନହେଲେ ଚଳିପାରିବିନି, ମୁଁ ଏମିତି, ତୁମେ କି ଭକ୍ତ? ମୋତେ ସେଇଟା ଆଶ୍ଚର୍ଯ୍ୟ ଲାଗୁଛି, ମୋତେ ବଡ଼ ଦୁଃଖ ବି ଲାଗୁଛି। ଏମାନେ କ'ଣ ପ୍ରଭୁପାଦ ଆଜି ତାଙ୍କ ଦେଖ କ'ଣ ଶିଖେଇକି ଯାଇଛନ୍ତି, ଆଜି ଆମେ ମାନେ ପ୍ରଭୁପାଦଙ୍କର ଅନୁଗାମୀ ହେଇକି ସବୁବେଳେ କଣ୍ଡିସନାଲ, ମୁଁ ଏମିତି ଖାଇବି, ଏମିତି ରହିବି, ମୋର ଏମିତି ଦରକାର, କୌଣସି ଆଡଜଷ୍ଟମେଣ୍ଟ ଲାଇଫ୍ ବି ଶିଖୁନାହାନ୍ତି, ତୁମେ କି ଭକ୍ତ ହବ ପାରିବନି। ପରିସ୍ଥିତି ବିଦେଶୀମାନେ ଦେଖ, ବିଦେଶୀମାନେ ଭୁବନେଶ୍ୱର ଆସୁଥିଲେ ଟ୍ରେନ୍ରେ ଶୁଭୁଥିଲେ, ସେ ରହୁଥିଲେ ବୃନ୍ଦାବନ ମାୟାପୁର ଦଳ ମନ୍ଦିର ସବୁ ହଉଥିଲା, ଦେଖ ତ ପୁରୁଣା ଫଟୋ ସବୁ କେମିତି ସେମାନେ ଚଳୁଥିଲେ। ଏବଂ ମାୟାପୁର ଦଳ ପ୍ରଭୁପାଦ ରହୁଥିଲେ, ପ୍ରଭୁପାଦଙ୍କ ସେ ଯେଉଁ ଲଙ୍ଗ ବିଲ୍ଡିଂ, ଆମର କଞ୍ଚ ବିଲ୍ଡିଂ ଆଉ ନାଇଁ ଦୁଇଟା ବିଲ୍ଡିଂ ଅଛି, ଗୋଟେକର ଆଟାଚ୍ ବାଥରୁମ୍ ଅଛି, ଏପଟଟା ଏପଟେ ଗୋଟେ ଲୋଟସ୍, ଏପଟଟା କଞ୍ଚ ଶଙ୍ଖ, ଶଙ୍ଖ ବିଲ୍ଡିଂ ଯେଉଁଟା, ସେ ବିଲ୍ଡିଂରେ ପ୍ରଭୁପାଦଙ୍କ ରୁମ୍ ଅଛି, ପ୍ରଭୁପାଦ ସେଠି ରୁହନ୍ତି। ଆଉ ପ୍ରଭୁପାଦ ସେ ଭଗବାନଙ୍କ ଲୋକ, ତାଙ୍କର ଯେତେବେଳେ ଯାହା ଆସିବ ପ୍ରଭୁ ପାଖରୁ ଆସିବ, ସେ କହିଲେ ଏଠି ଆଟାଚ୍ ବାଥରୁମ୍ ହେଇପାରିବନି ଏଥିରେ, ଏତେ ସୁକମାନଙ୍କର। ଆଉ ବିଦେଶୀମାନଙ୍କର ତାଙ୍କ ଆଟାଚ୍ ବାଥରୁମ୍ ଦରକାର, କହିଲେ ପ୍ରଭୁପାଦ ଏଇଟା ହବନି, ଏଇଟା ମାନେ ଆମେ ବିଦେଶୀମାନେ ଆସୁଛନ୍ତି, ବହୁତ ଭକ୍ତ ଡିବୋଟି ମାନେ ଆସୁଛନ୍ତି, ସେମାନେ ଏବେବି ଯେଉଁମାନେ ମହାରାଜ ମାନେ ରୁହନ୍ତି, ପ୍ରଭୁପାଦଙ୍କ ସିନିୟର ଡିବୋଟ୍ସ ମାନେ ରୁହନ୍ତି, ସେମାନେ ଜାଣି ସେ କମନ୍ ରୁମ୍କୁ ଚେଞ୍ଜ କରିପାରିବେନି, କି ସେଟାକୁ ହାତ ମାରିପାରିବେନି, କିଏ କହିପାରିବେନି ଠିକ ଅଛି ପ୍ରଭୁପାଦ ପଳେଇଗଲେଣି, ବର୍ତ୍ତମାନ ଡିବୋଟି ମାନଙ୍କ ଲାଇଫ୍ ଷ୍ଟାଇଲ୍ ବଦଳିଗଲାଣି, ଆମେ ଭାଙ୍ଗିଦେବା, ନାଇଁ ହାତ ମାରିପାରିବେନି। ପ୍ରଭୁପାଦ ମନା କରିଛନ୍ତି, ପ୍ରଭୁପାଦ କହିଲେ ତୁମେ କୃଷ୍ଣ କନସିୟସନେସ୍କୁ ଆସିଛ, କୃଷ୍ଣଙ୍କ ପାଇଁ ଆଟାଚ୍ ହେବା ପାଇଁ, ବାଥରୁମ୍ ଆଟାଚ୍ ମାଇଣ୍ଡ ନାହିଁ। 70 ବର୍ଷରେ ବୟସ୍କ ସେ ବିଦେଶୀମାନଙ୍କୁ ବାଡ଼େଇ ଦେଉଥିଲେ, ଆଜି ଆମେ ଜଣେ ଭାରତୀୟ ଲୋକ କହିବା ପାଇଁ ଡରୁଛେ, ମୁଁ ଏମିତି ଚଳିପାରିବିନି, ମୁଁ ଏମିତି ଖାଇପାରିବିନି, ମୋର ଏମିତି ରହିପାରିବିନି, ତ ତୁମେ ଭକ୍ତ କେମିତି ହବ ଭଗବାନଙ୍କର? ପ୍ରଭୁଙ୍କୁ ପାଇବାର ଅଛି ନା, ତୁମର ବ୍ୟବହାରିକ ଜୀବନ ଏତେ ଇମ୍ପୋର୍ଟାନ୍ସ ଦିଆଯାଉଛି, ପରମାର୍ଥର ସବୁବେଳେ ପରାହତ ହେଉଛି, କାରଣ ଜଣେ ଆଡ଼ଜଷ୍ଟମେଣ୍ଟ ଲାଇଫ୍ରେ ଶିଖୁନି, ଆଡ଼ଜଷ୍ଟମେଣ୍ଟ ଲାଇଫ୍ରେ ଶିଖୁନି, ପାଦରେ ଚାଲିକି ଯିବା, ସାଇକେଲରେ ଯିବା, ଆମେ ଆମେ ସବୁ କେମିତି ଜୀବନ କଟେଇଥିଲୁ, ଏଇଟା କିଛି ନାହିଁ। ବର୍ତ୍ତମାନ ଲୋକ ମାନେ ପୁରା ସେ ଚାହୁଁଛି ମୋ ଷ୍ଟାଣ୍ଡାର୍ଡଟା, ମୋ ଆଇଡ଼ିଆରେ କିଛି ପରିବର୍ତ୍ତନ ହେବନି, ମୋ ଜୀବନଶୈଳୀରେ କିଛି ପରିବର୍ତ୍ତନ ହେବ, ଭଗବାନଙ୍କୁ ପାଇବି, ଫର୍ଗଟ୍ ଦିସ୍ ଆଇଡ଼ିଆ, ସେଟା ଭୁଲି ଯାଅ, ସେଟା ମୁଣ୍ଡରୁ କାଢ଼ିଦିଅ ସେଟା ଆଗେ। ବ୍ୟବହାରିକ ଜୀବନକୁ ତୁମେ ସେମିତି ଷ୍ଟାଣ୍ଡାର୍ଡ ମେଣ୍ଟେନ୍ କରୁ, ତୁମେ ତ ଆଟାଚମେଣ୍ଟ ରହିଲେ ବ୍ୟବହାରିକ ଜୀବନ ଉପରେ, ସେଥିପାଇଁ ସେ ମହାପ୍ରଭୁ କଥାରେ ସେ ଅଛନ୍ତି ନା, ଗୌରାଙ୍ଗ ପ୍ରେମର ଏକ ସ୍ୱାଭାବିକ ଧର୍ମ, ରାଜକର୍ମ ଛାଡ଼ି କରେ ଭିକ୍ଷୁକର କର୍ମ, କଳିଯୁଗେ ତାର ସାକ୍ଷୀ ଶ୍ରୀଦବୀର ଖାସ, ରାଜକର୍ମ ଛାଡ଼ି କରେ ଶ୍ରୀହର ନିବାସ। ଇଏ ବୈରାଗ୍ୟ କଥା, ମହାପ୍ରଭୁଙ୍କ କଥା ଅଛି ଯେ ତୁମେ କିଛି ବୁଝିପାରୁଛ ଆଚାର୍ଯ୍ୟଙ୍କ ଟିଚିଂ, ପ୍ରଭୁପାଦ ଜିନିଷ ଭଲ ଭାବେ ପଢ଼ିବା ଦରକାର, ତାକୁ ତୁମେ ବୁଝିପାରୁଛ ଆଚାର୍ଯ୍ୟ କ'ଣ, ତୁମେ ଗୀତା ଭାଗବତ କ'ଣ ବୁଝିବ, ତୁମେ ଆଚାର୍ଯ୍ୟଙ୍କୁ ବୁଝିନ, ତା ଟିଚିଂସଟା ବୁଝିନ, ବ୍ୟବହାରିକ ଜୀବନ ସବୁବେଳେ ସବୁ ଜାଣିଥିବ, ପରାସ୍ତ ହବ, ସବୁଟା ଜାଣିଥିବ, ପ୍ରବଚନ ଦେଇଦେବ ଆମ କୃଷ୍ଣଙ୍କୁ, କୃଷ୍ଣ ହିଁ ଦାୟିତ୍ୱ ନେବେ, କିନ୍ତୁ ନିଜ ମୁଣ୍ଡରେ ପଶିଥିବ ମୁଁ କ'ଣ କରିବି, ସେଇଟା ଥିଓରିଟିକାଲ ଜିନିଷଟା, ସେଥିପାଇଁ ମୁଁ କହୁଛି ଏଇଟା ତୁମ ମୁଣ୍ଡରେ ଗୋଟେ ପଶିକି ରହିଛି ନା, ତୁମ ଭିତରେ କିଛି ଅଛି, ଦିବ୍ୟଜ୍ଞାନ କିଛି ଆସୁଛି, କାରଣ ତୁମେ ଗୋଟେ ସାଧୁ ଭଲ ପାଉ ନା, ତ ସାଧୁକୁ ଯେଉଁ ତୁମେ ଜୀବନ କରୁନ, ତୁମେ କ'ଣ ଜାଣିବ ସବୁ ଶାସ୍ତ୍ର, ଏଇଟା ଯାହା ଜାଣିଛ ସେଇଟା ଥିଓରିଟିକାଲ ମୁଣ୍ଡ ଭିତରେ, ଏଇଟା ମାଇଣ୍ଡ ଖାଲି ଟଚ୍ କରୁଛି, ଆଉ କିଛି କାମ ଦେବନି ତୁମର, ତୁମେ କହିଦେବ ଚିନ୍ତା କରୁନି, କୃଷ୍ଣ ଦାୟିତ୍ୱ ନେବେ। ଯେଉଁ ଭକ୍ତ ପଚାରୁଛୁ ଆଜ୍ଞା କ'ଣ କରିବା, ଆମେ କେମିତି ଚଳିବା, କାହିଁ ଚିନ୍ତା କରୁଛୁ, କୃଷ୍ଣ ଦାୟିତ୍ୱ ନେବେ, ତାଙ୍କୁ ବୁଝେଇଦେବେ, ଆଉ ତୁମ ଦାୟିତ୍ୱଟା କିଏ ନେବେ, ତା ମୁଣ୍ଡରେ ସେ ଘୁରୁଥିବ ଦିନ ରାତି ତାର ଚକ୍ରମାର୍ଥ, ଥିଓରିଟିକାଲ ଜିନିଷ ଗୁଡ଼ାକ ନା, ତୁମେ ଆଚାର୍ଯ୍ୟ ଭଲ ପଡ଼ ଜାଣିପାରୁନ ଟିଚିଂ ଗୁଡ଼ା, ପ୍ରବନ୍ଧଙ୍କ ମହାପ୍ରଭୁଙ୍କ ଶିକ୍ଷା, ଆମେ ମହାପ୍ରଭୁଙ୍କ ପରମ୍ପରାରେ ଆସୁଛେ ନା, ମହାପ୍ରଭୁଙ୍କର କୃପା ତୁମେ ପ୍ରାପ୍ତ ହେଲେ, ଗୌରାଙ୍ଗ ପ୍ରେମର ଏକ ସ୍ୱାଭାବିକ ଧର୍ମ, ଯାହା ପ୍ରେମ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର କୃପା ସେ ପ୍ରାପ୍ତ ହବ, କାରଣ ସେ ନିଜେ କୃଷ୍ଣ, ତୁମେ ସେଣ୍ଟିମେଣ୍ଟ ହୁଅନି, ଭାବପୂର୍ଣ୍ଣ ଦେଖନ୍ତି, ତୁମେ ରାଧାରାଣୀଙ୍କୁ ପାଇଯିବ, କୃଷ୍ଣଙ୍କୁ ପାଇଯିବ, ରାଧାରାଣୀ ପାଇଁ ନିଜେ ଆସିକି ରାସ୍ତାରେ ବୁଲିକି ଆମକୁ ଶିଖି ଦେଇଯାଇଛନ୍ତି ଏଇ ଜିନିଷଟା, ଭେରି ଷ୍ଟ୍ରିକ୍ଟ, ରାଧାରାଣୀ ବହୁତ ଷ୍ଟ୍ରିକ୍ଟ, ତାଙ୍କ ପାଦକୁ ଜଗତ ଦେଖିନାହାନ୍ତି, ତା ମୁଖ କ'ଣ ଦେଖିବ ହଉ ମୋତେ ପାଠ ପଢ଼ୁଛ ତା ପାଦ ଦେଖିଛ କିଏ ରାଧାରାଣୀଙ୍କ ପାଦ ଦେଖାଯାଏ କି ପାଦକୁ ଯାହାଙ୍କର ପାଦ ଦର୍ଶନରେ ଯିବାର ଅଧିକାର ନାହିଁ ତାଙ୍କ ମୁଖ କ'ଣ ଦର୍ଶନ କରିବ ବୁଝ ଏଥିରୁ କ'ଣ ଫିଲୋସଫି ଭିତରେ ଅଛି ତା ଭାବକୁ ତୁମେ ଜାଣିପାରିବ ସେ ମାନେ ଯେ ଆସି ଗୌରାଙ୍ଗ ମହାପ୍ରଭୁ ହେଇଛନ୍ତି ଜୀବ ପାଇଁ ଆଜି କାନ୍ଦୁଛନ୍ତି ବସିକି ରାସ୍ତାରେ ସେ ଶିଖେଇ ଦେଇଗଲେ ଆଉ ତାଙ୍କ ଧର୍ମଟାକୁ ତୁମେ ନ ବୁଝିପାରିବ ହଇରାଣରେ ପଡ଼ିଯିବ ଗୌରାଙ୍ଗ ପ୍ରେମର ଏକ ସ୍ୱାଭାବିକ ଧର୍ମ ମହାପ୍ରଭୁ ଯାହା କୃପା କରିବେ ତାଙ୍କ ପ୍ରେମରେ କ'ଣ ରାଜକର୍ମ ଛାଡ଼ି କରେ ଭିକ୍ଷୁକର କର ତାକୁ ରାଜକର୍ମ ଭଲ ଲାଗିବନି ସେ ଭିକାରୀ ହବ ଆଉ ତୁମେ ପୋଜିସନ କ'ଣ ଦେଖୁଛ ଷ୍ଟାଣ୍ଡାର୍ଡ କ'ଣ ଦେଖୁଛ ଆଡଜଷ୍ଟମେଣ୍ଟ ତୁମେ ଦେଖ ଇଏ କ'ଣ ଆଡଜଷ୍ଟମେଣ୍ଟ ଶବ୍ଦ ନାହିଁ ଭିକ୍ଷୁକର କର୍ମ ଭିକ୍ଷୁକ କଳିଯୁଗେ ତାର ସାକ୍ଷୀ ଦେଖିବ କି କୃଷ୍ଣଦାସଙ୍କର ଗୋସ୍ୱାମୀ କହୁଛି ଦେଖିବ ପ୍ରମାଣ ଦେଖ କଳିଯୁଗେ ତାର ସାକ୍ଷୀ ଶ୍ରୀ ଦବିରି ଖାସ ସନାତନ ଦବିରି ଖାସ ରାଜକର୍ମ ଛାଡ଼ି କରେ ଶ୍ରୀ ଅରଣ୍ୟବାସ ରାଜକର୍ମକୁ ଛାଡ଼ିକି ଆଜି ଅରଣ୍ୟରେ ବୃନ୍ଦାବନରେ ଗୋଟିଏ ବୃକ୍ଷ ତଳେ ଗୋଟିଏ ରାତି ରହୁଥିଲେ ଶୁଷ୍କ ରୁଟି ଚଣା ଚବେଇକି ରହୁଥିଲେ ଯେ ରାଜଭୋଗରେ ଚଳୁଥିଲେ ଆଉ ଆମର କେତେ ସର୍ତ୍ତ କି କ'ଣ ମହାପ୍ରଭୁଙ୍କ ଶିକ୍ଷା କ'ଣ ଆମେମାନେ ଜୀବନରେ ବଞ୍ଚେ ଗୋଟେ ଆଡଜଷ୍ଟମେଣ୍ଟ ଏତେ ପ୍ରକାର ଫ୍ୟାସିଲିଟିସ ପ୍ରଭୁପାଦଙ୍କର ଗୋଟେ ଏତେ ବଡ଼ ଅବଦାନ ଜୀବ ପ୍ରତି ଯେଉଁଟା କେବେ କଳନା କରିହବନି ଏଭଳିଆ ଭୋଗ ଜୀବ ପ୍ରତି ସେମାନେ କେତେ ବଡ଼ ମନ୍ଦିର କେତେ କ'ଣ କରି ବ୍ୟବସ୍ଥା କରି ଏମିତି ଗୋଟେ ଏକ ସୋସାଇଟି ତିଆରି କରିଦେଇଛନ୍ତି ସବୁ ପ୍ରକାର ବ୍ୟବସ୍ଥା କରେ ତଥାପି ଗୋଟେ ଜୀବ ଆଡଜଷ୍ଟମେଣ୍ଟ କରିପାରୁନି ଲୋକ ଟିକେ ଖିଚୁଡ଼ି ଆଗରୁ ପ୍ରସାଦ ମାନେ କ'ଣ ପିତ୍ତଳ ହାଣ୍ଡିରେ ଖିଚୁଡ଼ି ଗୁଡ଼ା ଖାଆନ୍ତି ଲୋକ ଫ୍ୟାଣ୍ଡ ପିତ୍ତଳ ହାଣ୍ଡି ବସିଥିବ ସେ ଯୋଉ ଦେଶୀ ମୁଗ ଆଉ ଟିକେ ଅରୁଆ ଚାଉଳ କଖାରୁ ଟିକେ ପକେଇକି ଘେଡ଼ିରେ ଛୁଙ୍କ ମାରିଦେବେ ସେ ସେଇଟା କ'ଣ ନାମ ଖିଚୁଡ଼ି ଖାଇକାରେ ଠାକୁରଙ୍କ ପ୍ରସାଦ ଲୋକ ଏତିକିରେ ହିଁ ଲୋକ ପାଗଳ ହଉଥିଲେ ବର୍ତ୍ତମାନ କେତେ ପ୍ରକାର ଜିନିଷ ପ୍ରଭୁପାତ ସବୁ ଶିଖେଇ ଦେଇକି ଗଲେ ଯେ ଗୋଟେ ଜୀବଟା କେମିତି ଆସିକି ଏଠି ତଥାପି ତାର ଟିକେ ଆଡଜଷ୍ଟମେଣ୍ଟ ହେଇପାରୁ ଏଇ କଥାରେ ପଡ଼ିଛି ନା ଏଇ ଯୋଉ ମୃତ୍ୟୁ କଥାରେ ପଡ଼ିଛି ଯଦି କର୍ମୀର ମୃତ୍ୟୁଟା ଅପରିପକ୍ ଅବସ୍ଥାରେ ହେଇଯାଏ ବା କ'ଣ କୁହାଯିବ ମାନେ ତାର ସ୍ୱାଭାବିକ ମୃତ୍ୟୁ ନ ହେଇକି ସ୍ୱାଭାବିକ ବୟସ ପୂର୍ବରୁ ମୃତ୍ୟୁ ହେଇଯାଏ ତାକୁ ବହୁତ କିଛି ପୁଣି ଶରୀର କର୍ମଚକ୍ରରେ ବହୁତ କିଛି ଯିବାକୁ ପଡ଼ିବ ନା ତାର ଅପୂରଣୀୟ କାମନା ରହିଗଲା ଅନସାଟିସ୍ଫାଏଡ୍ ଡିଜାୟର ଗୁଡ଼ା ରହିଗଲା ଆଉ ଭକ୍ତର ଯଦି କାମନା ଗୁଡ଼ା ପ୍ରଚୁର ରହିଯାଇଛି ଏଠି ଗୋଟେ ବଡ଼ ମାନେ ଆମକୁ ଭୟ ଜିନିଷଟା କୁହନ୍ତି ଭୟ ଲାଗୁନି କାହିଁକି ନା ବୟସ ଚାଲିଯାଉଛି କାମନାଟା ଭାଇ କର୍ମୀର କେତେଟା ଗୋଟେ ଷ୍ଟେଜ୍ ଅଛି ମାନେ ମୁଁ କର୍ମୀ ପ୍ରଶଂସା କରୁନି ସବୁ କର୍ମୀଙ୍କର ଏଟା ହୁଏନି କିନ୍ତୁ କର୍ମୀମାନଙ୍କର ଗୋଟେ ଷ୍ଟେଜ୍ ରହିଛି ଆଜିକାଲି ତ ମୁଁ କହିପାରିବିନି କିନ୍ତୁ ପୂର୍ବରୁ ଥିଲା ସେମାନେ ଯେତେବେଳେ ତାଙ୍କ ପୁଅ ଝିଅ ବାହାର କରିଦେ କହିବେ ମୋର ମୋ ମୁଣ୍ଡରୁ ବୋଝ ଓହ୍ଲେଇଗଲା ପୁଅ କହିଲେ ତୁ ଏବେ ଘର ଚଳା ମୋର ଯାହା ଟିକେ କାମଦାମ କରିକି ରହିବା କଥା ରହିବ କ'ଣ ଭାବିଲେ ବୁଝୁଛୁ କି ନାହିଁ ହଁ ମୁଣ୍ଡ ଖାଲି ମୁଣ୍ଡ ତୁମ ଭଳିଆ ମୁଁ ସଂସାରକୁ ମୁଣ୍ଡେଇ ରଖିଥିଲେ ଆଗରୁ ତୁମ ଭଳିଆ ସଂସାରକୁ ମୁଣ୍ଡେଇକି ରଖୁନଥିଲେ ତୁମ ବାପାକୁ ଜେଜେକୁ ପଚାରିଲ ପିଲା କାମ କରିବ ମାନେ ସେ କହିବେ ମୋର କାମ ସରିଲେ ସେ ତାର ଘର ଚଳେଇବ ମୁଁ ମୋର ଖାଲି ବସି ଗୋଟେ କ'ଣ ରହିବି ଯେ ଯାଏ ବିଲବାଟରେ ଟିକେ ବୁଲି ଆସେ କ'ଣ ଟିକେ କାମ ଦେଇଆସେ ଆଉ ଯେତେବେଳେ ତାଙ୍କ ଆସିକି ପଚାରିବ ଗାଁ ଲୋକ କିଛି ପଚାରିବେ କ'ଣ ହେଇଛି ହଁ ମୋତେ କ'ଣ କହିବ ଯାହା ପିଲା ଛୁଆ ପଚାରିବେ ତାହା କରିବା କଥା କର କେବେ କହୁନଥିଲେ ମୁଁ ଏ ଘରର ମାଲିକ ମୋତେ ନ ପଚାରି କରିଦେଲେ ନାଇଁ ନାଇଁ ଯାହା ପିଲା ଛୁଆଙ୍କୁ ପଚାରି ତୁମେ ଯାହା କରିବା କଥା କର ସେମାନେ ସବୁ ବୁଝାବୁଝି କରୁଛନ୍ତି ମୋତେ ଆଉ କ'ଣ ପଚାରୁଛ ମୋର କେଉଁ ବଡ଼ ବୟସ ଅଛି କର୍ମୀ ଲୋକମାନଙ୍କର ଏ ବୁଦ୍ଧି ଥିଲା ଆମର କ'ଣ ଡର ଲାଗିବା ଦରକାର ଆମର ବୟସ ବଢ଼ୁଛି କିନ୍ତୁ କାମନାଟା କମୁଛି କି ବଢ଼ୁଛି ଏଇଟା ତୁମେ ନିଜେ ଜଣେ ପ୍ରତ୍ୟେକ ଭକ୍ତ ନିଜକୁ ନିଜେ ଜଜ୍ କରିବା ଦରକାର ମୋର ତ ବୟସ ଚାଲିଯାଉଛି ବୟସ ବଢ଼ିଗଲାଣି ବୟସ ବଢ଼ିକା ଯାଉଛି ଆମର କ'ଣ ଅସୁବିଧା ହଉଛି ଭୋଜନଟା ତ ବଢ଼ୁନି କି କ'ଣ ହଉଛି ସେଟା ତ କହିପାରିବନି କାହାର କ'ଣ ହଉଛି ସେ ନିଜକୁ ନିଜେ ଜଜ୍ କରିବ ଭକ୍ତି ଗୋଟେ ଏଭଳି ଏକ ଜିନିଷ ଥର୍ମୋମିଟର ତୁମେ ନିଜେ ଡକ୍ଟର ହେଇପାରିବ ତୁମ ପାଖରେ ଥର୍ମୋମିଟର ଅଛି ଥର୍ମୋମିଟର ହେଲେ ଶାସ୍ତ୍ର ଆଉ ତୁମେ ସେଟା ଦେଖିପାରୁନ ଜାଣିପାରୁନ ସାଧୁଙ୍କୁ ତୋର ଶୁଣିଦେବ ତୁମେ ଜାଣିଦେବ ଥର୍ମୋମିଟର ଏଠି ଅଛି ତୁମେ ନିଜେ ଲଗେଇଦେବ ଜାଣିଦେବ ମୋର କ'ଣ ହେଇଛି ଆଉ କ'ଣ ସେଥିପାଇଁ ହରି କଥା ଶୁଣନ୍ତି ଲୋକ ନିଜକୁ ନିଜେ ଜାଣିଦେବ ଆଚ୍ଛା ଆଚ୍ଛା ମୋ ସ୍ଥିତି ଭାଗବତ ଏହା କହୁଛନ୍ତି ଆଚାର୍ଯ୍ୟମାନେ ଏହା କହୁଛନ୍ତି ମୋ ସ୍ଥିତି ହେଉଛି ସେଥିପାଇଁ ସେ ପ୍ରାର୍ଥନା କରିବ ଗୋଟେ ପ୍ରାର୍ଥନାର ଜିନିଷଟା ନା ଆଉ ତୁମେ ଏତେ କେୟାରଲେସ୍ ହବ ଗୋଟେ ସବୁ କଥାକୁ କହିଲା ପରେ ତୁମେ ଶୁଣିବନି ତୁମେ ଗୋଟେ କେୟାରଲେସ୍ ହବ ତୁମେ ହେଇପାରିବନି ନିଜକୁ ଡାକ୍ତର ତୁମକୁ କିଛି କରିପାରିବନି ମନେ ରଖିଥା ଗୋଟେ ଓଡ଼ିଆରେ ଆମେ ଛୋଟ ପିଲାବେଳେ ଶୁଣିଥିଲୁ ଡକ୍ଟର ତୁମକୁ କିଛି କରିପାରିବ ନିଜ ଶରୀର ନିଜେ ବୈଧ ଆମେ ଛୋଟ ପିଲାବେଳେ ଶୁଣିଥିଲୁ ନିଜ ଶରୀରକୁ ନିଜେ ବୈଧ ଡାକ୍ତର କ'ଣ କରିବ ତୁମେ କ'ଣ ଖାଉଛ, କ'ଣ କରୁଛ, ସେଟା ତୁମେ ଯେମିତି ଜାଣିପାରିବ, ସେଟା ଆମେ କ'ଣ ଭୋଜନ କରୁଛେ, ଆମ ଚେତନା କେମିତି ରହୁଛି, ମୁଁ କ'ଣ କରିବି, ତୁମେ ଜଜ୍ କରିବ ନା, ମୋର କୋଉଟା ଫଲ୍ଟ ରହୁଛି, ତୁମେ ଜଜ୍ ନ କରିବ, ତୁମେ ଖାଲି ବାହାରେ କାଛ, ମୁଁ ସବୁ ଅନୁଷ୍ଠାନ କରିଦେଉଛି, ମଙ୍ଗଳା ଉଠିଗଲେ ଏଟା କରିଦେଲେ ସେଟା କରିଦେଲେ, ତାପରେ ମୋର ଜାଗାରେ କଥା କଲି, ତୁମେ ଯଦି ସେଟାକୁ ନିଜେ ରିଏଲାଇଜ୍ ନ କରୁଛ, କେହି ତୁମକୁ ହେଲ୍ପ କରିପାରିବେ, ନୋ ୱାନ୍ କ୍ୟାନ୍ ହେଲ୍ପ ୟୁ, ବିକଜ୍ ୟୁ ଆର୍ ସ୍ମଲ୍, ୟୁ ହାଭ୍ ଆଇଡିଆ, ୟୁ ହାଭ୍ ଇଣ୍ଡିଭିଜୁଆଲିଟି, ୟୁ ହାଭ୍ ୟୁର୍ ଓନ୍ ଆଇଡିଆ, ଓନ୍ ନେଚର, ତା ଦେହରେ କିଏ ଇଣ୍ଟରଫିୟର କରିବେ, ଇଭେନ୍ କ୍ରିଷ୍ଣ ୱିଲ୍ ନଟ୍ ଇଣ୍ଟରଫିୟର, ତୁମେ ତୁମର ଇଣ୍ଡିପେଣ୍ଡେଣ୍ଟ ଅଛି, ଆଉ ତୁମକୁ ନିଜେ ଜଜ୍ କରିବାକୁ ପଡ଼େ, ତୁମେ ହେଲ୍ପ ଚାହିଁବ କାହା ପାଖରୁ, କୃଷ୍ଣଙ୍କ ପାଖରୁ, କୃଷ୍ଣ ମୋତେ ସହାୟତା କର, ଏଇଟା ପ୍ରାର୍ଥନା ନା, ଆଉ ତୁମକୁ ଜଣେଇବ ଶ୍ରବଣ କୀର୍ତ୍ତନ କର ନିଜକୁ ଜଜ୍ କରିବା ପାଇଁ, ଆଚ୍ଛା ମୋର ସମୟ ମୋର ଏତିକି ବୟସ ହେଇଗଲା, ଭଜନ ବି ହଉନି, ଶାସ୍ତ୍ର ଏହା କହିଛନ୍ତି, ଭକ୍ତିମୟ ଠାକୁର ଏହା କହିଛନ୍ତି, ଗୁରୁବର୍ଗ ଆଚାର୍ଯ୍ୟବର୍ଗ ଗୁରୁଦେବ ପ୍ରଭୁପାଦ ଏହା କହିଛନ୍ତି, ମୋର ଏଇଟା ହଉନି, ମୋତେ ଭଗବାନଙ୍କୁ ଡାକିବାକୁ ପଡ଼ିବ, ତୁମ ନିଜ କଥା ନା, ଆଉ ତୁମେ ଗୁରୁ ଖାଲି କହି ଗୁରୁଦେବ କୃପା କରିଦେବେ, କେମିତି ଗୁରୁଦେବ କୃପା କରିବେ, ଯିଏ ଯିଏ କୃପା କରିବ, ଯିଏ ଯିଏ କିଛି କାହାକୁ ଦବ, ଗୋଟେ ପାତ୍ରରେ ଦାନ କରାଯାଏ, କୃପାଟା ଦିଆଯାଏ ନା, କୃପାଟା ପଳାଏ, ଏ ତତ୍ତ୍ୱ ଦେଖିବ ନା, ଗୁରୁଙ୍କ କତିରୁ କୃପା ମାଗିକି ନିଅନ୍ତିନି, ତତ୍ତ୍ୱ ଦେଖିବ, ସୂକ୍ଷ୍ମ ତତ୍ତ୍ୱ ଦେଖିବ, ସମସ୍ତେ ଆମେ କୃପା ଭିକ୍ଷା କରୁଛେ କିନ୍ତୁ କୃପା ମାଗିବାକୁ ପଡ଼େ ନା, କୃପାର ଧର୍ମ କ'ଣ, ସେଟା ଅହେତୁକିବା, ସେ ତ ପଳେଇଯିବେ, ଆଉ ସେ ପଳେଇଯିବ, ପାତ୍ର ଦେଖିଲେ ସେ ପଳେଇଯିବ, ତୁମେ ମାଗିବାକୁ କ'ଣ ପଡ଼ିବ, କିଛି କିଛି କହିବାକୁ ପଡ଼ିବନି, ସେ କୃପା ଦେଖିଦେବେ, ସେ ତାଙ୍କର ରାଧାରାଣୀଙ୍କର କୃପା, ସେ ଆସିଛନ୍ତି ଗୁରୁ ପରମ୍ପରାରେ, ସେ ତାଙ୍କର ପଳେଇଯିବେ, ତାଙ୍କ ମାଗିବ କ'ଣ, ପ୍ରୋଫେସର ମହାରାଜ ସେ କୁହନ୍ତୁ ତୁମେ ଏଭଳି କର୍ମ କର, ଗୋବିନ୍ଦ ଶିବାଜୀ ମହାରାଜଙ୍କର ଷ୍ଟେଟମେଣ୍ଟକୁ ସବୁବେଳେ ସେ ରିପିଟ୍ କରନ୍ତି, ଆମେ ଭଗବାନ ଦେଖିବା ପାଇଁ ଆମ ପରମ୍ପରା ଶିକ୍ଷା ନୁହେଁ, ମୁଁ ପ୍ରଭୁଙ୍କୁ ଟିକେ ଦେଖିବି, ଏଇଟା ଆମ ପରମ୍ପରା ଶିକ୍ଷା ନୁହେଁ, ଆମ ପରମ୍ପରାର ଶିକ୍ଷା, ମୁଁ ପ୍ରଭୁଙ୍କୁ ଏଭଳି ସେବା କରିବି, ପ୍ରଭୁ ଆସିବେ ମୋତେ ଦେଖା କରିବା ପାଇଁ, ପ୍ରଭୁ ତାର ଉଦାହରଣ ଦିଅନ୍ତି, ଯେମିତି ଜଣେ ଅଫିସରେ କାମ କରୁଛି, ଅଫିସରେ କାମ କଲାବେଳେ କ'ଣ, ଦୁଇ ପ୍ରକାର ଲୋକ ଅଛନ୍ତି, ଅଫିସରେ କାମ କଲାବେଳେ ଦୁଇ ପ୍ରକାର ଲୋକ ଅଛନ୍ତି, ଅଫିସରକୁ ଦେଖିବା ପାଇଁ ଲୋକ କର୍ମ କରନ୍ତି, ନା ଅଫିସର ଆସିଗଲା ତାକୁ ଦେଖିକି ପୁରା ଏକ୍ସପର୍ଟ ହେଇ କାମ, ଅଫିସର ପଳେଇଲା ପୁଣି ଠକି, ଆଉ ଜଣେ ଲୋକ ଅଛି ତାଙ୍କ ସିନ୍ସିୟରିଟି, ଅଫିସର ଥାଉ ବା ନ ଥାଉ ସେ ତାର କର୍ମ କରି, ପ୍ରଭୁଜୀ ଉଦାହରଣ ଦିଅ, ଯିଏ ସବୁବେଳେ ଅଫିସର ଥିଲାବେଳେ କାମ କରୁଛି, ଅଫିସର ନଥିଲା ବେଳେ ଠକୁଛି, ସେ ଦିନେ ଦିନେ ଧରା ପଡ଼େ, ଯଦି ଅଫିସର କେତେବେଳେ 10ଟାରେ ଆସୁଛି ସେଠି 8ଟାରେ ପଳେଇ ଆସିଲା, ଆସି ଧରିଦେବ ଯେ କାମଟା କରୁନି ବୋଲି, ସେତେବେଳେ ତୁମର କ'ଣ ଅବସ୍ଥା ହବ, କିନ୍ତୁ ତୁମେ ଯଦି ସିନ୍ସିୟର ଅଫିସର ମାନେ ଟାଇମ୍ ପୂର୍ବରୁ ଆସିକି ତୁମେ ଦେଖିଦେଇଛ, ତୁମେ ତାକୁ ଦେଖିନ, ତୁମେ ଦେଖିନ ଯେ ଅଫିସର ଆସିକି ଦେଖିଦେଇଛି ତୁମେ କାମ କରୁଛ ବୋଲି, ତାହେଲେ ଅଫିସର କ'ଣ କରିବ, ପ୍ରଭୁପାଦ ଜୀ ମହାରାଜ କୁହନ୍ତି ତୁମର ତାହେଲେ ମାସ ସରିଯିବ, ଏ କମ୍ପାନୀ କଥାରେ ପ୍ରଭୁପାଦ କୁହନ୍ତି ମାସ ସରିଯିବ, ତୁମେ ଜାଣିନଥିବ ତୁମକୁ ପେମେଣ୍ଟ ଆସିକି ପହଞ୍ଚିବ, ସେ ବଢ଼େଇ ଦେଇଥିବ, ଇନକ୍ରିମେଣ୍ଟ କୁହନ୍ତି ନା, ଇନକ୍ରିମେଣ୍ଟ ଦେଇଦେବ, କି ନହେଲେ ତା ମନ ଖୁସି ହେଲା ସେ 5,000 ଦେଇଦେବ ତୁମ ଆକାଉଣ୍ଟକୁ ପଠେଇଦେବ, କାହିଁକି ସେ ଦେଖିଦେଇଛି ଏ ଲୋକଟା ସିନ୍ସିୟର, ପ୍ରଭୁପାଦ ଏ ଉଦାହରଣ ଦିଅନ୍ତି, ସେଭଳି ଭଗ ଆମର ଆମ ପରମ୍ପରାର ଶିକ୍ଷା ହେଉଛି, ପ୍ରଭୁପାଦ ମହାରାଜ କୁହନ୍ତି ଗୋପୀଙ୍କ ଷ୍ଟେଟମେଣ୍ଟରୁ, ଭକ୍ତିଆ ଠାକୁରଙ୍କ ଷ୍ଟେଟମେଣ୍ଟରୁ, ଏ କଥା ସେ କୁହନ୍ତି, ଆମେ ଭଗବାନଙ୍କ ପାଇଁ ଦେଖା କରେ, ଭଗବାନ କେତେ ବଡ଼ ଲୋକ, ଆମେ ଗୋଟେ କ୍ଷୁଦ୍ର ମଳମୂତ୍ର ସ୍ୱର ଧରିଆ ଯିବ, କାମ କ୍ରୋଧରେ ଭରି ହେଇଛି ଶରୀର, ଆମେ ପ୍ରଭୁଙ୍କ ପାଇଁ ଏଭଳି ସେବା କରାଯାଇ ତାଙ୍କ କୃପା କରି ସେ ଦର୍ଶନ ଦେବ, ହେତୁକରେ କୃପା ଆସିବ ସେ ଦର୍ଶନ ଦେବେ, ତେଣୁ ଏଇ ଯୋଉ ଏଇ ଯୋଉ ପଡ଼ିଛି ମୃତ୍ୟୁ କଥାରେ, ଯଦି ଭକ୍ତ ଯେତେ ଶୀଘ୍ର ସେ ନିଜକୁ ଜଜ୍ କରିବା ଦରକାର, ଶାସ୍ତ୍ର ଶ୍ରବଣର ଚକ୍ରପାଦ ଲେଖିଲେ ଟୀକାରେ, ଆଉ ଭାଗବତ ବେଶୀ ଇଏ ହଉନି, ଭାଗବତ ଯେତେବେଳେ ହୁଏ ଭଲ, ଭାଗବତ ଭାଗବତ ସେ ଲେଖିଲେ ଚକ୍ରପାଦ, ଯେ ସୂକ୍ଷ୍ମ ଅନ୍ତଃକରଣ ଯୋଉ ଦୋଷ ରହିଛି ସେଟା ଶ୍ରବଣ କେବଳ ଯିବ, ପ୍ରାମାଣିକ ଅଧିକାରୀ କତିରୁ ଶ୍ରବଣ କଲେ ସୂକ୍ଷ୍ମ ଅନ୍ତଃକରଣରେ ଅନ୍ତଃକରଣରେ ସୂକ୍ଷ୍ମ ଦୋଷ ଗୁଡା ରହିଯାଏ, ସେଟା ଆମର ଦୋଷ ବୋଲି ଆମେ ଜାଣି ନା ପାରିବୁ, ମୋର କ'ଣ ଅସୁବିଧା ରହିଛି ଆମେ ଜାଣିପାରୁନି, ମୁଁ ଜପ କରୁଛି, ମୁଁ ତ ମଙ୍ଗଳା ଉଠୁଛି, ମୁଁ ତ ଭୋଗ ଲଗେଇ ଖାଉଛି, ଭକ୍ତିଟା କାହିଁକି ହଉନି, ଏଇଟା ତୁମେ ଆଉ ଧରିପାରିବନି, ତୁମେ ବସିକି ଜପ କରିବ, ତୁମେ ଟ୍ରାଏ କରିବ, ସବୁ ପ୍ରକାର ଜିନିଷ କରିବ, ଏପରିକି ସବୁ ଜିନିଷକୁ ଷ୍ଟ୍ରିକ୍ଟ କଲା ପରେ ବି କାହିଁକି ଭକ୍ତି ହଉନି, ଏଟା ତୁମେ ନିଜେ ବି ଜାଣିପାରିବ, ସେଥିରେ ସେ ଲେଖିଲେ ଯେ ଶ୍ରବଣ, ଯେ ଶୁଦ୍ଧ ଶ୍ରବଣ ବା ଆମର ଯେଉଁଟା କୁହାଯାଏ ପାରମ୍ପରିକ ପରମ୍ପରାର ଆଚାର୍ଯ୍ୟମାନଙ୍କ କତିରୁ ଶ୍ରବଣ କଲେ, ଶ୍ରବଣଙ୍କ ପ୍ରତି ଆସକ୍ତି ହେଇଗଲେ, ଅନ୍ତଃକରଣର ସୂକ୍ଷ୍ମ ଦୋଷ ଗୁଡ଼ିକ ଶ୍ରବଣ ମାଧ୍ୟମରେ ପରମାତ୍ମା ଦେଇଦେବେ। ପ୍ରବିଷ୍ଟ ସେ ଲେଖିଲେନି, ପ୍ରବିଷ୍ଟ ବିଧୁନୋତି ସୁଶ୍ରତମ ପ୍ରବିଷ୍ଟ କର୍ଣ୍ଣ ରନ୍ଧ୍ରେଣ ସ୍ୱାନ ଭାବ ସୁରରୁହମ ଧୁନୋତି ସମଲମ କୃଷ୍ଣ ଶରୀର ଧାସର। ଭଗବାନ କଥାର ସେ ମହିମାଙ୍କୁ ସେ କହୁଛନ୍ତି ଆଉ ଧୁନୋତି ସମଲମ କୃଷ୍ଣ, କୃଷ୍ଣ କଥା ମଳ ସବୁ ବିନାଶକ ହବ। ଆଉ ଯିଏ ସିନା ଆଲୋକ କରିବ ଭଗବାନଙ୍କର କଥାକୁ ଶ୍ରବଣ କରିବା ପାଇଁ ତା ରୁଚି ରହିବା ଦରକାର, କୃଷ୍ଣ କଥାରେ ଗୋଟେ ପ୍ରାଣ ହେବା ଦରକାର, ଏ ତ ହେଇପାରୁନି ନା। ସେଥିପାଇଁ ଆଚାର୍ଯ୍ୟମାନେ ଶ୍ରବଣ କୀର୍ତ୍ତନ ସହିତ ଅର୍ଚ୍ଚନାଟା କାଇଁ ଯୋଡ଼ିଛନ୍ତି? ଜୀବ ଗୋସ୍ୱାମୀ ତାଙ୍କ ଲେଖିଲେ କ୍ରମ ସନ୍ଦର୍ଭରେ, ଭକ୍ତ ସନ୍ଦର୍ଭରେ, କର୍ମ ସନ୍ଦର୍ଭରେ, ଭାଗବତର ଟୀକାକୁ, ଭାଗବତ ଶ୍ଳୋକକୁ କ୍ରମ ସନ୍ଦର୍ଭରେ ସେ ଲେଖିଲେ, ଭକ୍ତ ସନ୍ଦର୍ଭରେ ଲେଖିଲେ, ଅର୍ଚ୍ଚନଟା କାଇଁ ଯୋଡ଼ା ହେଲା? ଶ୍ରବଣ କୀର୍ତ୍ତନ ସବୁ ହେଇଯିବ, ନାମରେ ସବୁକିଛି କଳିଯୁଗରେ ହେଇଯିବ, ନାମରେ ସବୁକିଛି ପ୍ରାପ୍ତ ହବ, କଳିଯୁଗରେ ସବୁକିଛି ନାମରେ ପ୍ରାପ୍ତ ହେଇଯିବ। ତାହେଲେ ଏ ଅର୍ଚ୍ଚନ କାହିଁ ରଖା ହେଲା ତା ଭିତରେ? ଅର୍ଚ୍ଚନ ବିଧି ସବୁ କାହିଁ ରଖା ହେଲା? ସେ ବିକ୍ଷିପ୍ତ ଚିତ୍ତ କଳିଯୁଗରେ ଲୋକ ଶ୍ରବଣ କୀର୍ତ୍ତନ ଠିକ୍ସେ, ତା ମନ ଆଜି ଭଲ ନାହିଁ ମାନେ ସେ ଶୁଣିବନି, ଯେ ଗୁରୁ କୁହନ୍ତୁ ଯିଏ କୁହନ୍ତୁ, ତା ମୁଣ୍ଡରେ କିଛି ପଶିବନି, ତାର କିଛି କରିପାରିବ, ତା ମନ ଚଞ୍ଚଳ, ତାର ଭଲ ସଂସ୍କାର ନାହିଁ, ସେ ଯା ଚାହୁଁଛି ଏଟା ହେଲାନି, ସେ ରାଗିଗଲା ଆଜି, ଏଟା କଲା ଆଜି, ସେଟା କଲା, ବିକ୍ଷିପ୍ତ ଚିତ୍ତ ତାର ସବୁ ଜୀବଟା ଆଉ ସଂସ୍କାର କମ୍ ଆଉ। ସେଥିପାଇଁ ତାଙ୍କୁ ସବୁ ଡେଟି ୱର୍ସିପ୍ ମେଥଡ଼ଟାକୁ ନାରଦାଦି ଋଷି ବି ପଞ୍ଚରାତ୍ରିକେ ସେ ଲେଖିଲେ, ନାରଦାଦି ଋଷିମାନେ ପଞ୍ଚରାତ୍ରିକ ଜିନିଷଟାକୁ ଇଣ୍ଟ୍ରୋଡ୍ୟୁସ୍ କଲେ, କାହିଁକିନା ଏମାନଙ୍କର ସବୁ ସଂସ୍କାର ବେଶୀ କ'ଣ, ଆମର ତ ସବୁ ସଂସ୍କାର ନାହିଁ ଆଉ, ପିତାମାତାର ସଂସ୍କାର ନାହିଁ, ନିଜର ଆହାରର ସଂସ୍କାର ନାହିଁ, ଜୀବନ ସଂସ୍କାର ନାହିଁ, ପରିଚର୍ଯ୍ୟା ଠିକ୍ ନାହିଁ, ବିକ୍ଷିପ୍ତ ଚିତ୍ତ, ସମ୍ବନ୍ଧଟା ଆସିଲେ ତ ଗୋଟେ ରୁଚି ଲାଗିବ, କାହା କଥାରେ ଶୁଣିବାକୁ ଲାଗିବ, ଭଲ ଲାଗିବ ହେଲେ ତୁମ ସଡ଼ୁ କଥା ପଡ଼ିବ, ଶ୍ୱଶୁର କଥା ପଡ଼ିବ, ବନ୍ଧୁବାନ୍ଧବ ଘର କଥା ପଡ଼ିବ, ଭଲ ଲାଗିବନି, କାହିଁକି ତମ ସମ୍ବନ୍ଧଟା ଅଛି ନା। ଏ ଯେତେ ସଟ୍ଟା କ'ଣ କରୁଛି କିରେ, ହେ ମୋ ଶଳା ଏଇଠି ଗୋଟେ ପ୍ଲଟ୍ କିଣିଲା, ଏଇଟା ଏମିତି ହେଲା, ସେଟା ହେଲା, ତୁମର ଭଲ ଲାଗୁଛି କାହିଁକି ନା, ଶଳାଟାକୁ ଜାଣିଛ ନା, ସଡ଼ୁ ଶ୍ୱଶୁର ଏବଂ ଜାଣିଛ ସମ୍ବନ୍ଧ ଅଛି, ତାଙ୍କ କଥାଟା ଭଲ ଲାଗେ, ଏ ସମ୍ବନ୍ଧଟା ନାହିଁ, କଥାରେ ତୁମେ ଖାଲି ବାଲୁ 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 ହେଇକି ଦେଖୁନ, ଗୋଟେ ଲୋକ କହୁଥିବ ତୁମେ ବାଲୁ ବାଲୁ ହେଇକି ସେ କହୁଥିବ, ତୁମେ ହଁ କିନ୍ତୁ କଥାଟା ସରୁ ମ ଯାଉ, ଏପଟେ ଯାଉ, କେମିତି ଭଗବାନ କଥାରେ ତୁମକୁ ସେମିତି ଲାଗିବ ଶ୍ରବଣ କୀର୍ତ୍ତନ, ସେ ମାଳା କେମିତି ସହିତ ତାକୁ ଝୁଲି ରଖାମ, ଶ୍ରମାଳ ସରିବା ରଖ ରଖ, ସମୁଦ୍ର ନାହିଁ ନା, ସମୁଦ୍ର ନଥିଲେ ତ ଭଲ ଲାଗିବନି ଆଉ, ଖାଲି ଗୋଟେ ପ୍ରେସ୍କ୍ରାଇବ୍ ଡ୍ୟୁଟି ଭଳିଆ ଏଇଟା ଆମେ କରିବା, ସମୁଦ୍ରଟା ଆଉ ଦେହ ସମ୍ବନ୍ଧରେ ଆଜି ଗୋଟେ ଗପର ଗପର ଅପର ଅପର ସବୁ ଏଣୁ ତେଣୁ ବିଭିନ୍ନ ପ୍ରକାର ନନ୍ସେନ୍ସ ଟକିଂ ଯୋଉଟା ପ୍ରଜଳ୍ପ ଆମକୁ କୁହାହେଲା ଶାସ୍ତ୍ରରେ, ସେଗୁଡ଼ାକ ସବୁ ହବାକୁ ଭଲ ଲାଗିବ, ଦେହ ସମ୍ବନ୍ଧଟା ରହିଛି। ଆଚାର୍ଯ୍ୟମାନେ ଜାଣିଦେଲେ ଏଇ ଶ୍ରବଣ କୀର୍ତ୍ତନ କିଛି କରିପାରିବେନି କଳିଯୁଗ ଲୋକ, ବିକ୍ଷିପ୍ତ ଚିତ୍ତ, କେତେ ସୁନ୍ଦର ୱାର୍ଡିଂ ସେ ଏବେ ପଢ଼ୁଥିଲି, ସେ ଆର୍ଟିକଲ ଲେଖିଲା ବେଳେ ପଢ଼ୁଥିଲି, ପ୍ରଭୁ ସେଟାକୁ ଚତୁର୍ଥ ଚତମ ରଚନା କରିଛନ୍ତି, ଭାଗବତରେ ରଚନା କରିଛନ୍ତି, ଏମିତି ଅଦ୍ଭୁତ ପ୍ରଭାତ କ୍ରମସୁନ୍ଦରକୁ ଭଲ କରି ସପ୍ତମ ସ୍କନ୍ଦର ସେ ଶ୍ଳୋକ ଲେଖୁଛନ୍ତି, ପୁରା ଡେ ଟୁ ପୁରା ଇଂଲିଶରେ ଟ୍ରାନ୍ସଲେଟ୍ କରିଛନ୍ତି ତାକୁ, କ୍ରମସୁନ୍ଦର ପୁରା ଏଇଟାକୁ ସେଥିରେ ପ୍ରଭାତ ମେନସନ୍ କରିଛନ୍ତି, କାହିଁ ସବୁ ଇଣ୍ଟ୍ରୋଡ୍ୟୁସ୍ କରାହେଲା କୋଉଟା ଅର୍ଚ୍ଚନ ପଦ୍ଧତିଟାକୁ, ଏଇ ମଙ୍ଗଳାରତୀ କାହିଁ ପ୍ରଭାତ ଏବେ ଗୋଟେ କିଏ କୋଉଠି ଛାଡ଼ିଥାଏ ପ୍ରଭାତଙ୍କର, ଭଲ ଗୋଟେ ସବୁ ଛାଡ଼ୁଛନ୍ତି ପ୍ରଭାତ ଲେଖିଛନ୍ତି, ତୁମେ ମଙ୍ଗଳାରତୀ ଆସୁନ ମାନେ ୟୁ ଆର୍ ଇନ୍ ମାୟା, ୟୁ ଆର୍ ଇନ୍ ଫଲ୍ ଡାଉନ୍ ଷ୍ଟେଜ୍, ପ୍ରଭାତ କହୁଛନ୍ତି, ତୁମେ ମଙ୍ଗଳାରତୀ ଉଠୁନ ମାନେ ତୁ ମାୟାରେ ଅଛ, ତୁ ମାୟା ତୁମେ କ୍ୟାପଚର୍ କରିଛି, ଏମିତି ବି ସେମାନଙ୍କୁ କହୁଥିଲେ 70 ବର୍ଷ ବୟସରେ ପ୍ରଭାତ କହୁଥିଲେ, ତାଙ୍କ ଭୋଜନ ବନ୍ଦ କର ପ୍ରଭାତ କହୁଥିଲେ, ତାଙ୍କ ଖାଇବା ବନ୍ଦ କର, ସେ ମଙ୍ଗଳାରତୀ ଆସୁନ ମାନେ ଖାଇବା ବନ୍ଦ କର, ଏମିତି ପ୍ରଭାତ କହୁଥିଲେ 70 ବର୍ଷ ବୟସରେ, ସେ ବିଦେଶୀ ମାନଙ୍କୁ ଟ୍ରେନିଂ ଦେଉଥିଲେ, ବି କେୟାରଫୁଲ ୟୁ ଆର୍ ଇଣ୍ଡିଆନ୍, 70 ବର୍ଷ ବୟସ ବିଦେଶୀ ମାନଙ୍କୁ କହୁଥିଲେ, ତାଙ୍କ ଖାଇବା ବନ୍ଦ କର, ଟେବୁଲ ରେଷ୍ଟୁରାଣ୍ଟ କହୁଥିଲେ, କାହିଁକି ମଙ୍ଗଳାରତୀ ଆସିବନି, ଆସି ମାୟାର ଅଛି ପ୍ରବଦ ଲେଖୁଛନ୍ତି, ତୁମ ତମ ଗୁଣ ବଢିବ, ତୁମେ ମାୟାକୁ ସମ୍ପୂର୍ଣ୍ଣ ପଳେଇଯିବ, ଏସବୁ କାହିଁକି ଜିନିଷ କରାଯାଏ, କାରଣ ତାଙ୍କର ଗୋଟେ ସ୍ୱାଭାବିକ, ଲୋକ କେତେବେଳେ ଉଠୁଛନ୍ତି ଭାବିଲେ, ଚା ଦୋକାନୀ କେତେବେଳେ ଉଠୁଛି, ତୁମେ ଜାଣିନ, ତୁମେ ସେ ଦେଖୁନ, ଯା ବାହାରେ ବୁଲିକି ଦେଖ ବାହାର ଲୋକ କେମିତି, ଯେଉଁ ଢାବା ଗୁଡ଼ାକ ରାତି ସେ ବସରୁ ମୁଁ ଓହ୍ଲେଇକି ସେ ଦେଖେ ସବୁ ଲୋକ ଯିବେ ଖାଇବା ପିଇବାକୁ, ଆମେ ତ ପରିସ୍ରା କରିବାକୁ ହେଲେ ହଇରାଣ, ସେ ଝିଅ ମାତା ଯୋଉଟା ଓହ୍ଲେଇବେ ସମସ୍ତେ ଓହ୍ଲେଇବେ, କ'ଣ କରିବୁ, ଏବେ ସିନା ଏବେ ପ୍ରଚାର ବନ୍ଦ ହେଇଯିବ ନା, ସେ ବସ୍ରେ ଯିବାକୁ ପଡ଼ିବ, ଦୂର ବାଟ କେଉଁ କାର ନେଇଯିବୁ, କେଉଁ ପଇସା ଆଣିବେ, ମାତା ଯୋଉଟା ବୋଲେ ସମସ୍ତେ ଓହ୍ଲେଇ ଗଲା ପରେ ତୁ ଓହ୍ଲେଇଯିବୁ, ତାଙ୍କର କ'ଣ ସେ ଯିବେ ସେଠି ବସି ପଡ଼ିବେ, ତୁ କେଉଁ ହାଇୱେ କ୍ରସ୍ କରିକି ତୋ ଗାଡ଼ି ଅନା ଅନି କରିକି ତୁ ଟର୍ଚ୍ଚ ମାରିକି ଯାଇକି ଭିତରେ ପହଞ୍ଚ ପରିସ୍ରା କରି ଆସିବ, ଆରେ ଶିଶୁ ଖାଉଥିବେ, ଦେଖିବ ସେ 11:45 12, ମୁଁ ଥରେ ପଚାରିଲି ସେ ଗୋଟେ ପିଲାକୁ, ପାଣି ବୋଟଲ ନଥାଏ, ଆଉ ଭୁଲି ଯାଇଥିଲି ପାଣି ବୋଟଲ କିଣିଲି। ମୁଁ କହିଲି ତୁମେ ଶୋଉଛ କେତେଗିରି? ହଁ ବହୁତ ଲାଇଟ୍ ଜଳିଛି, ମିକ୍ସଚର ଫିକ୍ସଚର ବିକୁଛି। ମୁଁ କହିଲି କେତେବେଳେ ଶୋଉଛ ତୁମେ? ବାବା ଶୋଇବୁ କ'ଣ, ଏଇ ସବୁ ବସ୍ ଯିବେ ନାଇଟ୍ ବସ୍, ଆମେ ଶୋଇ। ମୁଁ କହିଲି ନା ଉଠୁଛ କେତେବେଳେ? ଆଉ ଉଠିବୁ କ'ଣ ପୁଣି? ମୁଁ ମୋର ଯଦି ବେଶୀ ଡେରି ହେଇଗଲା ବାପା ଆସିବ, ନହେଲେ ପୁଣି ଭୋର ଆସି ଦୋକାନ ଖୋଲିବାକୁ ପଡ଼ିବ। ଭୋର ତ ଆଉ ହୋଟେଲ ଚାଲିଲେନି ଚା ଦୋକାନ, ତେଣୁ ଭୋର ଯେଉଁ ରିଟର୍ନ ବସ୍ ଗୁଡ଼ାକ ଆସିବ ସେମାନେ ଚା ଖାଇକି ଯିବେ, ଥଣ୍ଡା ଦିନ ତେଣୁ ଚା ଖାଇଲେ ସେ ଗୁଟୁକା ଖାଇବେ, ତାଙ୍କ ଦରକାର ଏଇଟା। ଆବା କ'ଣ କରିବୁ, ଆବା ଶୋଇବୁ କ'ଣ? ଲୋକ ଆମଠୁ ବି କମ୍ ଶୋଉଛନ୍ତି, ଆମକୁ 6 ଆୱାର ଦିଆହେଇଛି, ଲୋକ 6 ଆୱାର 6 ଘଣ୍ଟା ବି ଶୋଇବାକୁ ପାଉନାହାନ୍ତି, ସମୟ ନାହିଁ ନା। ଆମେ ଯଦି ବ୍ୟବହାରିକ ଜୀବନ ଗୁଡ଼ିକ ଶୃଙ୍ଖଳା ନ ରଖିବା, କାମନାଟା ବଢ଼ିଯିବ। ଏ କଥାରେ ପଡ଼ିଛି, ଜନ୍ମ ମୃତ୍ୟୁ ଯେଉଁ ଜିନିଷଟା ପଡ଼ିଛି ଏଟା କ'ଣ ବୁଝିବାକୁ ପଡ଼ିବ। ଜନ୍ମଟା କ'ଣ? କାମନା ପାଇଁ ହିଁ ଜନ୍ମ ହେବାକୁ ପଡ଼ୁଛି ନା। ମୃତ୍ୟୁଟା କ'ଣ? ଯେଉଁ କର୍ମ ଥିଲା, ସେ କାମନାଟା ଥିଲା, ସେଇଟା ଭୋଗିବା ପାଇଁ ଗୋଟେ ଶରୀର ମିଳିଗଲା, ସେଇଟା ଭୋଗୁଛେ। ସେଇଟା ଭୋଗିବା ଭିତରେ ଆଉ ଯଦି କାମନା ନ ହଉ, ଏଇ ଭୋଗିବା ଭିତରେ ଏଇ ଜନ୍ମରେ ମୋର ଯଦି ଆଉ କାମନା ନ ବଢ଼ୁ, କାରଣ କାମନା ପାଇଁ ତ ଶରୀର ମିଳିଛି, ପୁଣି ଏଠି କାମ୍ୟ କର୍ମ କାହିଁ କରିବାକୁ ଯିବି? କାମନା କାମନା କାହିଁ ବଢ଼ିବାକୁ ଯିବି? ପୁଣି ଆଉ ଗୋଟେ ଶରୀର ମିଳିବ ସେଥିରେ। ଏଇଟା ଅନାସକ୍ତ ଆମର ଯେଉଁ ଜିନିଷଟା କ'ଣ, ଏଇଟା କର୍ମ ଯୁଗ, କର୍ମ ନୁହେଁ। ଚାକିରି କର, ବିବାହ ହୁଅ, ଘର ସବୁବେଳେ ଯୋଗଯୁକ୍ତ ହୁଅ, ଯୋଗଯୁକ୍ତ ହବା ଅର୍ଜୁନ, ଭଗବାନ ସବୁବେଳେ ଅର୍ଜୁନ ଆରେ ଯୁଦ୍ଧ କରି ତାକୁ ଭଗବାନ ଯୋଗଯୁକ୍ତ ହୁଅ। ମୁଁ କୃଷ୍ଣଙ୍କ ପାଇଁ ଯୁଦ୍ଧ କରୁଛି, ଏ ସଂସାର କୃଷ୍ଣଙ୍କର, ଏ ସୁଖ ଦୁଃଖ ତାଙ୍କର। ସେ ଲେଖୁଛନ୍ତି ନା, ଆଉ କ'ଣ ଭକ୍ତଟାକୁ ଲେଖୁନାହାନ୍ତି, ସ୍ତ୍ରୀ ପୁତ୍ର ତୁମାର ବୋଲି ରକ୍ଷା କରି ଆମେ ମାତ୍ର ପାଲକ ହୟା, ସେଥିରେ ସେ ପଦ ଅଛି, ସେଥିରେ ତୁମାର ଧନ ତୁମାର କାର୍ଯ୍ୟ ତେବେ ଉପାର୍ଜିବ ଧନ, ତୁମାର ସାରଭାର କରିବ ବ୍ୟହନ, ଭଲ ମନ୍ଦ ନାହିଁ ନା ଏଟା ନାକି ଆଉ କେଉଁ ଭଜନ ଅଛି ସେଟା, ସେଥିରେ ସେ ଲେଖୁଛନ୍ତି ବହୁତ ସୁନ୍ଦର ପଦ ସେ ଲେଖି। ଏଇଟା କର୍ମଯୋଗଟା ନିଷ୍କାମ, ପୁଣି କର୍ମଯୋଗ ମାନେ ନିଷ୍କାମ କର୍ମଯୋଗ, ସକାମ କର୍ମଯୋଗ ନୁହେଁ, ନିଷ୍କାମ ହେଇକି। ସେଟା ସେଇ ଜିନିଷଟା ଯଦି ଆମେ ନ ଧରିପାରିଲେ, ତାହେଲେ କାମନାଟା ରହିଲା, କାମନା ରହିଲା ମାନେ ପୁଣି ସର, ପୁଣି ସେଇ କାମନା ସରିଗଲା ମାନେ ପୁଣି ମୃତ୍ୟୁ ହେଲା। ତ ପୁଣି ସେଇ ଜନ୍ମର ଆଉ ମୃତ୍ୟୁ ଭିତରେ ଯଦି କାମନା ପୁଣି ବଢ଼ିଗଲା, ପୁଣି ଆଉ ଗୋଟେ ସର ହେଲା। ଭକ୍ତ ଶ୍ରବଣ କୀର୍ତ୍ତନ, ଏଇ ଯେ ମୁଁ କହୁଥିଲି ନା, ଅର୍ଚ୍ଚନକୁ ଶ୍ରବଣ କୀର୍ତ୍ତନ ସହିତ ଯୋଡ଼ି ଦିଆହେଲା, ଏଥିପାଇଁ ତାର ଯେହେତୁ ସମ୍ବନ୍ଧ ଜ୍ଞାନଟା ଆସୁନି, ନାମ ରୂପ ବିଗ୍ରହ ତିନି ଚିଦାନନ୍ଦମୟ, ଭଗବାନ ବିଗ୍ରହ ରୂପରେ ଆଚାର୍ଯ୍ୟ ମାନେ ଆଣିକି ପ୍ରତିଷ୍ଠା କରିକି ଏତେ ବଡ଼ ମଠ ମନ୍ଦିର ଅନୁଷ୍ଠାନ କଲେ, ଏଥିପାଇଁ ତାର ବିକ୍ଷିପ୍ତ ଚିତ୍ତ ତାର କୁସଂସ୍କାରକୁ ବଦଳାଇବା ପାଇଁ ସେ କିଭଳି ଭଗବାନଙ୍କ ସେବାରେ ଲାଗିକି ରହିବ, ତା ସହିତ ଶ୍ରବଣ କୀର୍ତ୍ତନ କରିବ। ଶ୍ରବଣ କୀର୍ତ୍ତନ ହେଉଛି ମୁଖ୍ୟ। ପ୍ରଭୁଜୀ ମହାରାଜ ଏଇ ସେ କଥା ମୁଁ ସେଇ ଆର୍ଟିକଲ ପଢୁ ପଢୁ ନା ଖୋଜୁ ଖୋଜୁ ସେ ପାଇଲି ପ୍ରଭୁପାତ ସେଟା ଲେଖିଛନ୍ତି, କହି ପ୍ରଭୁପାତ କହୁଛନ୍ତି ବଡ଼ ବଡ଼ ବିଗ୍ ବିଲ୍ଡିଂସ୍ ବିଗ୍ ବିଗ୍ ଟେମ୍ପଲ୍ସ ଦେ ବିକମ୍ ନେଷ୍ଟ ଅଫ୍ ପିଜନ୍ସ, ଯେଉଁ କ'ଣ କହୁଛନ୍ତି ପାରାମାନଙ୍କର ପିଜନ୍ସ, ପାରାମାନଙ୍କର ବସା ହେଇଯିବ ଶେଷ। ଶ୍ରବଣ କୀର୍ତ୍ତନ ତୁମେ ନ କରି ରେଗୁଲେଟିଭ୍ ପ୍ରିନ୍ସିପଲ୍ ତୁମେ ନ ମାନିବ, ପ୍ରଭୁପାତ କହିଛନ୍ତି, ମଙ୍ଗଳାରତୀ ଆସୁନ, କ୍ଲାସ୍ ଆସୁନ, ଜପ ଭଜନ କରୁନ, ପ୍ରଭୁପାତଙ୍କୁ ସେସବୁ ବସା ହେଇଯିବ। ସେଟା କେବଳ ଇଟିଂ ସ୍ଲିପିଂ ପ୍ରଭୁପାତ କହୁଛନ୍ତି, ତୁମେ ଶେଷକୁ ବୁଦ୍ଧି ଆସିବ, ସବୁ କହିଦେଇଛନ୍ତି ସେ ଜଣେ ଆଚାର୍ଯ୍ୟ, ସବୁ କହିଦେଇଛନ୍ତି। 10,000 ବର୍ଷ ପର୍ଯ୍ୟନ୍ତ ତାଙ୍କ ମିଶନ ରହିବ, ତାଙ୍କୁ ଭଗବାନ ପୁରା ତାଙ୍କୁ ସବୁ ଗାଇଡ୍ କରିଛନ୍ତି। ଆଉ ତୁମେ ରେଗୁଲେଟିଭ୍ ପ୍ରିନ୍ସିପଲ୍ ଉପରେ ସେଦିନ ପ୍ରଭୁପାତଙ୍କ ସେ ସେମାନେ ବହୁତ ଷ୍ଟିକ୍ ଅପ୍ ବହୁତ ମଙ୍ଗଳାରତୀ, ସେଥିପାଇଁ ସନ୍ନ୍ୟାସୀମାନଙ୍କୁ ବାହାରେ ଟେମ୍ପଲ୍ ଗଲା ଆମେ ଆମେ ପବ୍ଲିକ୍ ଜପ କରିବାକୁ ପଡ଼େ, ମୋ ରୁମ୍ରେ ମୁଁ ବସିପାରିବିନି, ମୋତେ ଡେଭୁଡ଼ି ମାନେ ଦେଖିବାକୁ ପଡ଼େ ମୁଁ ଜପ କରୁଛି ବୋଲି। ଇସ୍କନ ଜିବିସିରେ ଲ ହେଇଗଲା ବର୍ତ୍ତମାନ, କାରଣ ଡେଭୁଡ଼ି ମାନେ କହିବେ ମହାରତ କିଏ ଜପ କ'ଣ କରୁଛନ୍ତି ଆମେ ଜାଣିନୁ, କାଳେ କିଏ କ୍ୱେଶ୍ଚନ୍ କରିବ, ଆଜିକାଲି ତ ସେମିତି ଆସୁଛନ୍ତି ପିଲା, ତୁମେ ଏକ୍ଜାମ୍ପଲ ଏକ୍ଜାମ୍ପଲ ଆଣି ହେବାକୁ ପଡ଼ିବ, ଟେମ୍ପଲ୍ ଭିତରେ ଜପ କରିବାକୁ ପଡ଼ିବ, କାହିଁକି ପ୍ରପୋଜ ବାରମ୍ବାର କହିଲେ ରେଗୁଲେଟିଭ ଜିନିଷଟା ପାଳନ କରିବାକୁ ପଡ଼ିବ। ଏଣୁ ଗୃହସ୍ଥ ହେଲେ ବି ସେ ତାର ଭୋଜନ ସାଧନକୁ ଠିକ୍ ରଖିବାକୁ ପଡ଼ିବ, ଭୋଜନ ସାଧନ ନ ରଖିଲେ ତାର ସେ କାମନା ପୁଣି ବଢ଼ିଲା, କାମନା ବଢ଼ିଲା ପୁଣି ସର ହେଲା। ତୁମେ ଯଦି ଗୃହସ୍ଥ ହେଇଗଲେ ଭଗବାନ ତୁମକୁ କ'ଣ କନସେସନ୍ କରିଦେବ ଭକ୍ତିରେ, ଶୀଘ୍ର ତାକୁ ପାର କରିଦେବ ନା କ'ଣ? ସେମିତି କିଛି ମାନେ ନା, ଭକ୍ତି ପାଇଁ ସମସ୍ତଙ୍କର ଗୋଟିଏ ରାସ୍ତା, ତୁମେ ବ୍ରହ୍ମଚାରୀ ହେବ, ଗୃହସ୍ଥ ଭଗବାନଙ୍କ ଦୃଷ୍ଟିରେ ତୁମେ ଗୋଟେ ଆତ୍ମା, ମନେ ରଖ ପ୍ରଭୁଙ୍କ ଦୃଷ୍ଟିରେ ତୁମେ ଜଣେ ଆତ୍ମା, ଭଗବାନ ଗୃହସ୍ଥକୁ ଘୃଣା କରୁନାହାନ୍ତି କି ବ୍ରହ୍ମଚାରୀଙ୍କୁ ଭଲ ପାଉନାହାନ୍ତି, ସମସ୍ତ ଶରୀର ଧରିଛି ଆଉ ଭଗବାନଙ୍କୁ କାହା ଚୁମ୍ବକଟା କାହାକୁ ଆକର୍ଷଣ କରିପାରେ ନା, ପ୍ଲାଷ୍ଟିକଟାକୁ କରିପାରିବନି, ଲୁହାଟାକୁ କରିବ। ସେଇଟା ଯିଏ ଭଗବାନ ପ୍ରତି ଆକର୍ଷିତ, ଯିଏ ଯିଏ କାମ କ୍ରୋଧରୁ ମୁକ୍ତ ହେଇପାରିଲା, ଯାହାର ଚିତ୍ତ ଶୁଦ୍ଧ ହେଲା, ଭଗବାନ ତାକୁ ଆକର୍ଷଣ କରିନେବେ। ସେ ଗୃହସ୍ଥ ହଉ ବ୍ରହ୍ମଚାରୀ ହଉ, ଆମର କଣ ଅଛି? ଭଗବାନ ତ ଆତ୍ମ ଆମେ ସିନା ଦେଖୁଛେ, ସେ ହଉଛି ଗୃହସ୍ଥ ଜଣେ, ସେ ଜଣେ ସ୍ତ୍ରୀ ପିଲାଟା, ସେଇଟା ମାତାଜୀଟା, ସେଇଟା ଇଏଟା, ସେଇଟା ଆମ ଶରୀରଟା, ଆମର ସେଇଟା ଅଛି ବୋଲି ଆମେ ସେଇଟା ଦେଖୁଛେ। ଭଗବାନ ସେଇଟା ଦେଖୁଛନ୍ତି, ଭଗବାନ ଦେଖୁଛନ୍ତି କଣ? ସେ ହଉଛି ଗୋଟେ ଜୀବାତ୍ମା, ଯୋଉ ଜୀବାତ୍ମା ଶୁଦ୍ଧ ହେଇପାରେ ସେ ପ୍ରଭୁଙ୍କ ପ୍ରତି ପଳେଇବ। ସେ ଜନ୍ମ ମୃତ୍ୟୁ ଯୋଉ ଚକ୍ର ରହିଛି, ତାର ସୂକ୍ଷ୍ମ ଯୋଉ ରହିଛି, ପ୍ରଭୁପଦ କହୁଛନ୍ତି ଆମକୁ ସମୟ ୱେଷ୍ଟ କରିବାକୁ ପଡ଼ିବନି, ସମୟକୁ ନଷ୍ଟ କରିବାକୁ ପଡ଼ିବନି, କାରଣ ଆମକୁ ବହୁତ ଶୀଘ୍ର ଏଇ ଲାଇଫରେ ଆମକୁ କମ୍ପ୍ଲିଟ କରିବାକୁ ପଡ଼ିବ ଗୋଟେ ଜବ୍, ଭଗବତ ଧାମକୁ ଯିବାକୁ ପଡ଼ିବ, ପ୍ରଭୁଙ୍କ ପାଖକୁ ଯିବାକୁ ପଡ଼ିବ। ସେଠି ମୁଣ୍ଡ ଭିତରେ ସବୁବେଳେ ମୁଣ୍ଡ ଗୋଟେ ଗୋଟେ ଚିନ୍ତା ରହିଛି, ମୋତେ ପ୍ରଭୁଙ୍କ ପାଖକୁ ଯିବାକୁ ଅଛି, ତା ପାଇଁ କଣ କରିବାକୁ ମୋତେ ପଡ଼ିବ, ମୋତେ ଭଗବାନ ପ୍ରାର୍ଥନା କରିବାକୁ ପଡ଼ିବ। ଆଉ ଚେକ୍ ଆଣ୍ଡ ବାଲାନ୍ସ ଯେମିତି ସବୁ କଣ ଆକାଉଣ୍ଟରେ କରନ୍ତିନି, କଣ ଏଇଟା ଚେକ୍ ଆଣ୍ଡ ବାଲାନ୍ସ କରୁଛନ୍ତି ସବୁବେଳେ, ସବୁ ସେ କରିବେ ନା, ଆଉ ସେକ ବାଲାନ୍ସ କରୁଛନ୍ତି। ଆଉ ଆମେ ସେଭଳି ନିଜକୁ ନିଜେ କରିବାକୁ ପଡ଼ିବ, ମୋର କାହିଁ ଚେତନା ଶୁଦ୍ଧ ହଉନି, ମୋର କାହିଁ ଗୋଟେ ଭଗବାନ ପ୍ରତି ବ୍ୟାକୁଳତା ଆସୁନି, ମୋର କାହିଁ ଗୁରୁ ବୈଷ୍ଣବ ପ୍ରତି ମମତା, ତୁମେ ସେଟା ତୁମେ ନିଜେ ପ୍ରାର୍ଥନା କରିବ, ଏଇଟା ନିଜର ପ୍ରାର୍ଥନା ପଥ। ସବୁ ଯେ ଗୁରୁ ତୁମକୁ, ଗୁରୁ ସବୁ କହିଦେଉଛନ୍ତି, ଏଇଟା ଏଇ ସୂତ୍ର, ଏଇଟା ଏଇ ସୂତ୍ର, ଏଇଟା ଏଇ ସୂତ୍ର, ଗୁରୁ କଣ ତୁମ ପାଇଁ କରିବେ? କୃପାର ଅର୍ଥ ନୁହେଁ ଯେ ତୁମ ପାଇଁ କରାହବ। ପ୍ରଭୁଜୀ ମହାରାଜ, ଧ୍ରୁବ ମହାରାଜ ଚରିତ୍ର ସେ ଜିନିଷଟା କହିଛନ୍ତି, ସେ ସବୁ କହିଦେଇଛନ୍ତି, ଟଚ୍ କରିଦିଏ ପ୍ରଭୁ ଜିନିଷ, ତମେ ଟିକେ ଭଲ ପାଅ, ସେ ଦେଇଦେବେ, ଦେଖେଇଦେବେ କୋଉଠି କଣ ଅଛି, ପଢିକି ତୁମେ କରିପାରିବନି କିଛି। ତୁମେ ପ୍ରଭୁ ଭଲ ପାଉନ, ମାନେ ତାଙ୍କ ଗ୍ରନ୍ଥ ପଢ, କି ସାଧୁଙ୍କୁ ଭଲ ପାଉନ, ଭକ୍ତ ଠାକୁରଙ୍କୁ ଭଲ ପାଉନ, ଆଚାର୍ଯ୍ୟ ଜଣେ ଭଲ ପାଉନ, ତୁମେ ଖାଲି ନଲେଜ ପାଇଁ ତାଙ୍କୁ କଲେକ୍ଟ କରୁଛ, ସେଇଟା ତୁମକୁ ରିଫ୍ଲେକ୍ଟ ହବନି, ପ୍ରତିଫଳିତ ହବନି, ଦେଖା ହବନି କେଉଁଠି କଣ ଅଛି। ପ୍ରଭୁ କହିଦେଇଛନ୍ତି ଧ୍ରୁବ ମହାରାଜଙ୍କ ଚରିତ୍ର ସେ ଜିନିଷଟା, ନାରଦମଣି ଚାହିଁଥିଲେ ତାଙ୍କୁ କଣ କରିଥାନ୍ତେ, ସେଇଠି ଭଗବାନ ଦେଖେଇ ପାରିଥାନ୍ତେ, ସେଟା କଲେଣି, ଦେଇଦେଲେ, ଯା ତୁ ନିଜେ କଲ୍ଟିଭେଟ୍ କର। ଗୁରୁ ଚାହିଁଲେ କୃପା କରିପାରିବେ, ଗୁରୁ କିନ୍ତୁ କରିବେନି, ବାପ ଚାହିଁଲେ ଧନ ଦେଇପାରିବ, ବାପ ଯେମିତି ଧନ ଦବ ସେ ଉଡ଼େଇବେ, ସେ ରୋଜଗାର କରି କରିବା ଦରକାର, ତା ସେ ତା ମୂଲ୍ୟଟା ବୁଝି, ସେ ନିଜେ ଶିଷ୍ୟ ନିଜେ ଯେତେବେଳେ ସାଧନ କରିକି ପ୍ରାପ୍ତ ହବ କୃପାଟା, ସେ ବ୍ୟାକୁଳତା ତାର ବ୍ୟାକୁଳତା ବଢିବ, ସେଥିପାଇଁ ତା ସମର୍ଥ ଥିଲେ ବି ସେ ଦେବେନି। ପ୍ରଭୁ ଶ୍ରୀ ମହାରାଜ ଲେଖିଛନ୍ତି, ଶିଷ୍ୟର ଡ୍ୟୁଟି। ତେଣୁ ଆମର ଏଇ ଯେ କଥା ପଢ଼ି ଜନ୍ମ ଯଥେଷ୍ଟ ଧ୍ରୁବ ଅମୃତ, ଧ୍ରୁବ ଜନ୍ମ ଅମୃତ, ପ୍ରଭୁ ଯାହା କହୁଛନ୍ତି ତାଙ୍କ ପିତା ବି ସେୟା କହିଛନ୍ତି। ବସୁଦେବ ତୁମେ କାହିଁକି ଚିନ୍ତା କରୁଛ, ମୃତ୍ୟୁ ତୁମର ନିଶ୍ଚିତ ହବ, ତୁମେ ଭାବନି ଯେ ଦେବକୀ ମାରିଦେଲେ ତୁମର ମୃତ ହବ, ଦେବକୀ ଏଠି କଣ ସେ ମରଣକୁ ନେଇ ଚାଲିଛି ପ୍ରବଚନ, କେଶ ଧରିଛନ୍ତି ଦେବକୀ ମାରିବା ପାଇଁ ଖଡ଼ଗ ଉଠେଇଛନ୍ତି ପ୍ରବଚନ ଚାଲିଛି, ଆଉ କଣ ଇଏ ତ ଖଡ଼ଗ ଇଏ ତ ଉଠେଇ ନାହାନ୍ତି, କିଏ ଧନ ଉଠେଇ ନାହାନ୍ତି, ମାରିବେ ସେ ମାରିବ, ଏ ହବ ଏଟା ଫ୍ୟୁଚର, କିଏ ଭୀତାମ ଭୀଷ୍ମକୁ ମାରିବେ କି ମରିବେ କି ନାହିଁ ତାର ଠିକ ଅର୍ଜୁନ କଣ ଜାଣିଥିଲେ କି, ଅର୍ଜୁନ ଗୋଟେ ପ୍ରଥମରୁ କଣ କହୁଛନ୍ତି ଏମାନେ ମରିଯିବେ, ମରିଯିବେ ପ୍ରକୃତରେ ମରିବେ କି ଅର୍ଜୁନଙ୍କର ଦେହାନ୍ତ ହବ ସେଟା ବି ସେ ଜାଣିନଥିଲେ, କାରଣ କୃଷ୍ଣ ଏଠି ଅଛନ୍ତି, ସେ ଜାଣିନଥିଲେ, କିନ୍ତୁ ସେଇଟାକୁ ଚିନ୍ତା କରିକି ଏ ଜିନିଷ କହୁଛନ୍ତି, କିନ୍ତୁ ସେଟା ତ ମାରିବା ପାଇଁ ଯାଉଥିଲା, କିଏ କଂସ, ଭଗବାନ ସେଠି ପ୍ରଭୁ ବସୁଦେବ ସେଠି ପ୍ରଭୁଚନ୍ ଦେଇଛି, କଂସ ଜନ୍ମ ଜନ୍ମ ମୃତ ବଦାମ ବୀରମ ଦେହେନ ସହଜ ଆୟତେ, ବହୁତ ସୁନ୍ଦର ଶ୍ଳୋକ, ସେ ସବୁ ପୁରା ଗୀତାର ସାର ଜିନିଷ ଗୁଡା ସବୁ କହୁଛନ୍ତି, ଯଥା ଆଚରଣ ଜୁଲକେଇ ସେଠି ସବୁ କହୁଛନ୍ତି, ତୁମକୁ ଦେବକୀର ପୁତ୍ର ତୁମକୁ ନ ମାରିଲେ ବି ତୁମେ ମରିବ, ତୁମେ ଯଦି ଦେବକୀକି ମାରିଦେବ ଭାବୁଛ, ଦେବକୀକି ମାରି ମାରିଦେଲେ ବି ତୁମେ ମରିବ, ଦେହ ସହିତ ଜନ୍ମ ହେଇଛି ମୃତ୍ୟୁଟା, ଆଉ ମୃତ୍ୟୁ ହେଇଗଲେ ଯେ ତୁମର ସବୁକି ଚାଲିଗଲା ତା ଭାବନି, ମୃତ୍ୟୁ ପରେ ବି ଜନ୍ମ ଅଛି, ଯେମିତି କହୁଛନ୍ତି ଯାତସ୍ୟ ଧ୍ରୁବ ମୃତ୍ୟୁ, ସେ ସେଇ ତୃଣ ଝୁଲକେଇ ତିନିଟା ଉଦାହରଣ ଦେଇଛନ୍ତି, ତୃଣର ଗୋଟେ ଗୋଟେ ପ୍ରକାର ଗ୍ରୀନ ଗ୍ରୀନ ଦେଖିବ, କଣ ସୂର୍ଯ୍ୟ ସୂର୍ଯ୍ୟ ଗୋଟେ ପୋକ ଅଛନ୍ତି, ଏମିତି ବଙ୍କା ହେଇ ଚାଲୁଥିବେ, ଛୋଟିଆ ଛୋଟିଆ ପୋକ, ମଝିକୁ ଉଚ୍ଚା କରିଦେବେ ପୁଣି ଚାଲିବେ, ସେଥିରେ ଚାଲନ୍ତି ଆଗେ ଗୋଟେ ଆଗପଟ ଧରିବେ ତାପରେ ପଛକୁ ଛାଡ଼ିବେ, ମଣିଷ ଯେମିତି ଚାଲୁଛି ଆଗେ କଣ ପାଦ ପକଉଛି ତାପରେ ଗୋଟେ ପାଦ ଉଠଉଛି, ନା ପାଦ ଉଠେଇକି ପାଦ ପକଉଛି, ହେଲେ କଣ କରୁଛ, ଚାଲିବାଟା ଶିଖୁନି, ଦେଖ ଶୁଣ ଦେଖ ଆଉ ଚାଲିଟା ଦେଖ, ଚାଲୁଛ ଆଗେ କଣ ହଉଛି, ପଡୁଛି ତାପରେ ଉଠୁଛି ନା, ଆଉ ପାଦଟା ପକଉଛ ତାପରେ ଗୋଟେ ଉଠଉଛ, ସେ ପୋକଟା ଯେମିତି ଆଗେ ଏମିତି ଦେଖିବ ଏମିତି ଚାଲୁଥିବ, ଏମିତି ଧରିବ ତାପରେ ପଛଟା ଛାଡ଼ିବ, ବସୁଦେବ ସେଇଟା ଉଦାହରଣ ଦଉଛନ୍ତି ଏଇ ଜନ୍ମ ମୃତ୍ୟୁ ଉପରେ। ମାରିଲେ ତୁମେ ମାରିଦେଲେ କଣ, ମାରିଦେଲେ ତୁମେ କଣ ଭାବୁଛ ଜନ୍ମ ହବନି, ଜନ୍ମ ହବ, ମୃତ୍ୟୁ ହେଲେ ବି ଜନ୍ମ ହବ, କେମିତି ଜନ୍ମ ହବ ନା, ଏବେ କର୍ମ କରିଦେଲେ ତୁମେ ସ୍ୱରଟା ଧରିକି ଗୋଟେ ସ୍ୱର ଛାଡ଼ିବ, ଏଠି ସ୍ୱର ପ୍ରସ୍ତୁତ ହେଇଯାଉଛି ନା। ଆମମାନଙ୍କର ଜୀବନ ହଉଛି ବହୁତ ମୂଲ୍ୟବାନ ଜୀବନ, ସବୁବେଳେ ଆମର ଚେତନା ସ୍ତରକୁ ପ୍ରଭୁ ଯେଉଁ ଶବ୍ଦରେ ଲେଖିଛନ୍ତି ନା କୃଷ୍ଣ ଚେତନା, ମୋର 24 ଘଣ୍ଟା କୃଷ୍ଣ ମୁଣ୍ଡରେ କେମିତି ରୁହନ୍ତୁ, କୃଷ୍ଣଙ୍କ ଚିନ୍ତା, କୃଷ୍ଣଙ୍କ ସେବା, ଭକ୍ତଙ୍କର ସେବା, ଭଗବାନଙ୍କର ସହିତ ଜଡ଼ିତ, ଗୁରୁକୃଷ୍ଣଙ୍କ ସହିତ ଜଡ଼ିତ, ଏଇଟାକୁ ସବୁବେଳେ ମୁଣ୍ଡ ଭିତରେ ରହୁ, ଏଇଟା କୃଷ୍ଣ ଚେତନା, ଏଇଟା ସବୁବେଳେ ରହିବାକୁ ପଡ଼େ, ସେ ଗୃହସ୍ଥ ହୁଅନ୍ତୁ ବ୍ରହ୍ମଚାରୀ ହୁଅନ୍ତୁ। ଆଉ ଯଦି ଆମେ କୃଷ୍ଣ ଚେତନା ଭିତରେ ନ ରହିବା, କେବଳ ଏଇ ବ୍ୟବହାରିକ ଜୀବନଟା ଯେଉଁଟା ରହୁଛି, ଖାଲି ଖାଲି ବ୍ୟବହାରିକ ଲାଇଫ ଷ୍ଟାଇଲ, ମୋର ଏଟା ଅସୁବିଧା ହେଲା, ଏମିତି ହେଲା, ଆଜି ସେମିତି ହେଲା, ଏଟା ଆଣିବାକୁ ପଡ଼ିବ, ସେଟା ଆଣିବାକୁ ପଡ଼ିବ, ମୋ ପୁଅ ପାଠ ପଢ଼ିବ, ମୋର ଝିଅ ପାଠ ପଢ଼ିବ, ମୋର ଏଟା ଏମିତି ହେଲା, ବ୍ୟବହାରିକ ଜିନିଷ ରହିଲେ ପରମାର୍ଥଟା ସବୁବେଳେ ପରାସ୍ତ ହବ, ଆଉ ବ୍ୟବହାରିକ ଜିନିଷ ପରାସ୍ତ କରିଦବ ଆଉ। ଆଉ ତୁମେ ଯେତେ ମାଳା କର, ଜପ କର, ତୁମ ବ୍ୟବହାରିକ ଜୀବନଟାକୁ ପ୍ରବଳ ହେଇଗଲାଣି, ଆଉ ସେଟା ତୁମ ପରମାର୍ଥକୁ ପରାସ୍ତ କରିବ ଆଉ। ବ୍ୟବହାରିକ ଜୀବନର ଆବଶ୍ୟକ କାରଣ ସ୍ୱର ଅଛି ମାନେ ତୁମେ ତାଠୁ କାଟିପାରିବନି, ସେଥିପାଇଁ ବ୍ୟବହାରିକ ଜୀବନକୁ ଶୃଙ୍ଖଳା କରିବାକୁ ପଡ଼ିବ। ଯାହାଦ୍ୱାରା ଏ ପଏଣ୍ଟ ରହିଲା ଯେ ମୃତ୍ୟୁ ପୂର୍ବରୁ ଆମର କାମନାଟା ଯେମିତି କିଛି ନ ରହୁ। ମହାପ୍ରଭୁ ପ୍ରଥମେ ଶିକ୍ଷାଷ୍ଟକରେ କହିଦେଲା ନ ଧନମ ଗତରୁ ଆରମ୍ଭ କଲା ଆଗେ ଆଉ, ପୁରା ଏଇଟା ଏଇଟା ଯଦି ଆମର ଅନ୍ତିମ ପର୍ଯ୍ୟନ୍ତ ଶେଷ ସ୍ୱର ଛାଡ଼ିବା ପୂର୍ବରୁ ମନ ଭିତରେ କିଛି ନଥିବେ, କେବଳ ଗୁରୁ ଥିବେ, କୃଷ୍ଣ ଥିବେ, ଆଉ ତାଙ୍କର ସେବା କରିବା ଲାଳସା ଥିବେ, ଏତିକି ବିଚାର କର। ବର୍ତ୍ତମାନ ଠାରୁ ବି ବିଚାର କରିକି ଚାଲିବାର ଅଛି, ଏଇଟା କ'ଣ ମୁଁ କହିବି ନା, ମୋର କାମ ସବୁ ସରିଲେ ମୁଁ ଲାଷ୍ଟ ବେଳକୁ ଠାକୁରଙ୍କୁ ଡାକିବି, ବୁଝିପାରୁଛି ଭାବିଲେ ଆଉ, ଯେ ମୋଟେ ଖେଳିନି କ୍ରିକେଟ, ଏଇ ଯେ କ'ଣ ବ୍ୟାଟ୍ ବଲ୍ ଖେଳିନି, ତାକୁ ସେ କହିବ ମୁଁ ବୁଢ଼ା ବୟସରେ ଏକାଥର ଛକା କ'ଣ ଛକା ମାରନ୍ତି ନା ଗୋଟେ କ'ଣ କୁହନ୍ତି, 6-4 କେମିତି ଗୋଟେ କ'ଣ ଥାଏ, ମୁଁ କରିବି, ତୁ ଧରିନୁ ବାପା, ତୁ ତ ବଲ୍ ବାଜିକି ତୁ ଆଣ୍ଠୁର ଆଣ୍ଠୁଗଣ୍ଠି ଭାଙ୍ଗିକି ମରିବୁ, ନହେଲେ ତ କ'ଣ କ'ଣ ସେଟା କୁହନ୍ତି, ସେ ଯେଉଁ ଷ୍ଟମ୍ପ ପଡ଼ିଯିବ ତୋର ଆଉଟ୍ ହେଇଯିବୁ, ପଳେଇ ଆସେ। ସେ ତାର ଖେଳୁଛନ୍ତି ନା, ଏଇ ଯୋଉଟା ଯୋଉ ସବୁ ବଡ଼ ବଡ଼ ଖେଳ ଖେଳୁଛନ୍ତି, ସେମାନେ ସବୁ ତାଙ୍କର ଛୁଆଟିବେଳେ ପ୍ରାକ୍ଟିସ୍ କରୁଛନ୍ତି ନା, ଆଉ ସବୁ ତାଙ୍କର ପ୍ରାକ୍ଟିସ୍ କଲା ପରେ ସେମାନେ ଯାଇକି ପାଉଛନ୍ତି ନା, ଆଉ ଜଣକୁ ଏବେଠୁ ସେ ଜିନିଷ ଅଭ୍ୟାସଟା କରିବାକୁ ପଡ଼େ, ସବାଇ ମୋ ମୁଣ୍ଡ ଭିତରେ ଆଉ କିଛି ନ ରହୁ, ମୋର ମନ ଭିତରେ କ'ଣ ପଶୁଛି କି ସେଟା ନିଜକୁ ଚେକ୍ ଆଣ୍ଡ ବାଲାନ୍ସ କରିବ ନା, ଆଉ ମୋ ମନ ଭିତରେ କିଏ ରହିବା ଦରକାର, ମୋର ଯଦି ସେବା ରହିଛି ଯେମିତି ଜଣେ ଗୃହସ୍ଥର ତାର ସେଟା ସେବା, ସେ ସେବା ଭାବିବା ଦରକାର, ମୋ ଚାକିରି ହଉ ଘର ଦ୍ୱାର ଏଠାରେ ମୁଁ କିଛି ଆସକ୍ତି ହେବିନି, କାରଣ ଯାହା କିଛି ଆସୁଛି ଭଗବାନ ସେବାର, ଏଇଟା ଗୋଟେ ସେବା, ମୋ ମନ ଭିତରେ କେବଳ ଗୁରୁ ଆଉ କୃଷ୍ଣ ରୁହନ୍ତୁ, ତାଙ୍କର ସେବା ତାଙ୍କ ପ୍ରତି ଭାବନା ଏଇଟା ମୋର, ଏଇଟାକୁ ଏବେଠୁ ଷ୍ଟାର୍ଟ କରିବାକୁ ପଡ଼ିବ ନା, ଆଉ ଆମେ କ'ଣ ବୟସ ହେଇଗଲେ ହବ, କାରଣ ଯେତେ ତୁମେ କର୍ମ କରି କରି ଚାଲିବ, କର୍ମର ଗୋଟେ ପଏଣ୍ଟକୁ ସବୁବେଳେ ମନେ ରଖିଥିବ, କର୍ମ ଚାଲିଯିବ ଆସକ୍ତିରେ ରହିଛି, କର୍ମର ପ୍ରତିକ୍ରିୟାଟା ମୁଣ୍ଡ ଭିତରେ ରହିଛି। ଆଉ ଯେତେ ଭଜନରେ ଦିନ ବଢ଼ିଗଲା, ଯଦି ଭଜନଟା ଆମେ ବଢ଼େଇ ନ ପାରିଲେ ଏ କାମନାର ତରଙ୍ଗଟା ସବୁବେଳେ ହୃଦୟ ଭିତରେ ରହିବ, ଆଉ ଏଇଟା ପ୍ରାର୍ଥନା ଜିନିଷଟା ଭଗବାନଙ୍କର ପାଖରେ ଆମର ପହଞ୍ଚି ପାରୁନି, ଆମ ପ୍ରାର୍ଥନାଟା ଆଉ ଆର ବ୍ୟବସ୍ଥା ଆସିପାରିବନି, କାମନାଟା ପରାହତ ହଉନି, ବଡ଼ ସୁଖ ଜିନିଷ। ତେଣୁ ଯାହା ଆମେ ଗତକାଲି ପଢ଼ୁଥିଲେ ପ୍ରଭୁବାଜୀ ମହାରାଜ ସେ ଜିନିଷ କହୁଛନ୍ତି, ଏଥିପାଇଁ ଅର୍ଜୁନ ଆତଙ୍କିତ ହୋଇଥିଲେ, ଏ କୁରୁକ୍ଷେତ୍ର ଯୁଦ୍ଧରେ ପରମେଶ୍ୱରଙ୍କର ଇଚ୍ଛାନୁସାର ହେଉଥିବାରୁ ଏହା ଏକ ଅପରିହାର୍ଯ୍ୟ ଅଟେ। ଦେଖ ଏଠି ଦୁଇଟା ଜିନିଷ ଅପରିହାର୍ଯ୍ୟ, ମୃତ୍ୟୁଟା ଯେମିତି ଅପରିହାର୍ଯ୍ୟ, ଏ ଯୁଦ୍ଧଟା କରିବାଟା ହିଁ ଅପରିହାର୍ଯ୍ୟ, ଧର୍ମନୀତି ରକ୍ଷା ନିମିତ୍ତ ଯୁଦ୍ଧ କରିବା କ୍ଷେତ୍ରରେ କର୍ତ୍ତବ୍ୟ, ସେତେବେଳେ ସେ ଉପଯୁକ୍ତ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି, ସେତେବେଳେ ସେ ତାର ଭାଇ ବନ୍ଧୁମାନଙ୍କ ମୃତ୍ୟୁରେ ଦୁଃଖିତ ହେବାର କ'ଣ ଆବଶ୍ୟକ ଅଛି, କ'ଣ ଆବଶ୍ୟକ କିଛି ନାହିଁ, ଧର୍ମ ଭିତରେ ଆମର ଗୋଟେ ସବୁବେଳେ ମନେ ରଖିବା ଦରକାର, ଇଏ ମୋର ସିଏ ତାର, ଜଣେ ଭଗବାନଙ୍କର ଭକ୍ତର କେହି ପ୍ରିୟ ନୁହନ୍ତି, ଏଠି ବଡ଼ିଲି ଜିନିଷ କିଛି ନାହିଁ, ତାର ଶିଷ୍ୟ ହେଇପାରନ୍ତି, ପିତା ହେଇପାରନ୍ତି, ମାତା, କିଏ ପ୍ରିୟ ହୁଅନ୍ତି କିଏ ଅପ୍ରିୟ, ଯେମିତି ପ୍ରଭୁବାଜୀ ମହାରାଜ ତାଙ୍କର ପ୍ରଭୁଜନ ଲାଗି କହୁଛନ୍ତି, ଭଗବାନ କାହାର ଶତ୍ରୁ ନୁହନ୍ତି, ଯିଏ ଭଗବାନଙ୍କୁ ଶତ୍ରୁ ରୂପରେ ଦେଖିବା ପାଇଁ ଚାହିଁ ଭଗବାନ ତା ପାଇଁ ଶତ୍ରୁ, ସାଧୁ ସେଭଳି ସାଧୁରଙ୍କର ନିଜର ପରର ନାହାନ୍ତି, ଯିଏ ଭଗବାନଙ୍କ ସେବାରେ ଯୁକ୍ତ ହେଲା, ଯିଏ ବୈଷ୍ଣବ ସଦାଚାର ମାନ କଲା ସେ ନିଜର, ଜୈନ ମାନ କଲା ସେ ପରର, ସାଧୁର ସେ ପର, ସାଧୁ ସାଧୁ ତା ସହିତ ସମ୍ପର୍କ ରଖିବେନି, ନିଜ ପର ସହିତ କିଛି ନାହିଁ, ତୁମେ କାହାର ଶିଷ୍ୟ ହୁଅ କି ନିଜର ଶିଷ୍ୟ ହୁଅ କି କେଉଁ ମାନେ ଗୁରୁଙ୍କର ପଦାଶ୍ରୟ କରିଥା, ନିଜର ପରର କିଛି ତେରେ ନାହିଁ, ସେ ସେ ଜିନିଷ ସାଧୁଙ୍କର ନଥାଏ, ଗୋଟିଏ ଜିନିଷ କେବଳ ସେବ୍ୟ ଆଉ ସେବକ ସମ୍ପର୍କ, ଅଲଗା ସମ୍ପର୍କ କିଛି ଏଠି ରଖା ହେବନି, ତୁମେ କେତେ ଡିଅର ନିଅର ତୁମେ କ'ଣ ଡେଡିକେସନ କରୁଛ ସେଟା ଅଲଗା କଥା, ତୁମେ ସଦାଚାର ଭାଙ୍ଗୁଛ ମାନେ ଠିକ ସେ ଭଗବାନଙ୍କର ସେବା କରୁନ ମାନେ ସମ୍ପର୍କ କିଛି ନାହିଁ, ଏଇଟା ସଭ୍ୟ ସେବକର ସମ୍ପର୍କ ସବୁବେଳେ। ଏଠି ଆଉ କେତେବେଳେ ମେଟେରିଆଲ ରିଲେସନସିପ୍ ଯୋଡ଼ା ଯିବନି, ସେଟା ଏଠି ସେ କଥା କୁହାଯାଉଛି। ଅର୍ଜୁନ କ'ଣ ମେଟେରିଆଲ ରିଲେସନଟା ଯୋଡ଼ୁଛନ୍ତି ବୋଲି ଗୋଟେ ତାଙ୍କର ପ୍ରୋବ୍ଲେମ ହେଉଛି ନା, ତାଙ୍କର ସବୁଠୁ ବଡ଼ ପ୍ରୋବ୍ଲେମଟା କ'ଣ, ଏମାନେ ମୋର ଗୁରୁ, ଏମାନେ ମୋର ପିତା, ଏମାନେ ମୋର ମାମୁଁ, ସମୁଦ୍ରା ଯୋଡ଼ୁଛନ୍ତି। ଆଉ ଭୁଲିଯାଉଛି କ'ଣ, କାହାକୁ ଭୁଲିଯାଉଛନ୍ତି, ଭଗବାନ କୃଷ୍ଣଙ୍କୁ ଭୁଲିଯାଉଛି। କୃଷ୍ଣ ସମ୍ବନ୍ଧରେ ଛାଡ଼ି ଦେଉଛନ୍ତି, ଯେତେବେଳେ ପ୍ରୋବ୍ଲେମ ତାଙ୍କ ମୁଣ୍ଡକୁ ଆସୁଛି ନା, ସେ କଥା ପ୍ରଭାଜୀ ମହାରାଜ ଲେଖୁଛନ୍ତି। ଭଗବନ୍ତମାନଙ୍କ ମୃତ୍ୟୁରେ ଦୁଃଖିତ ହେବାର ଆଉ କ'ଣ ଆବଶ୍ୟକ ଅଛି, ତା ପକ୍ଷରେ ନିୟମଭଙ୍ଗ କରିବା ଉଚିତ ନୁହେଁ, ତଦ୍ୱାରା ସେ ପାପକର୍ମ ପ୍ରତିକ୍ରିୟା ଭୋଗ କରିବ। ଏଥିପାଇଁ ଅର୍ଜୁନ ଆତଙ୍କିତ ହୋଇଥିଲେ, ପ୍ରକୃତ କର୍ତ୍ତବ୍ୟ ସମ୍ପାଦନରେ ବିରତ ହେଲେ ସେ ତାଙ୍କର ଭାଇ ବନ୍ଧୁଙ୍କର ମୃତ୍ୟୁକୁ ରୋକିପାରିବେ ନାହିଁ, ଏବଂ ଭ୍ରମାତ୍ମକ ପନ୍ଥା ଗ୍ରହଣ କରୁଥିବା ଯୋଗୁଁ ସେ ନିଶ୍ଚୟ ନିଶ୍ଚୟ ଯୋନି ଲାଭ କରିବେ, ଅର୍ଥାତ୍ ତାଙ୍କର ଅଧପତନ ହେବ। ଦୁଇଟା ଜିନିଷ ଅର୍ଜୁନଙ୍କର ଲସ୍ ହେବ, ଭଗବାନଙ୍କର କହିବା କଥା, ତୁମେ ଯୁଦ୍ଧ ନ କଲେ ତୁମର ପତିତ ହେବ, ତୁମେ କ୍ଷତିରେ ଯୁଦ୍ଧ ଗଲା। ଆଉ ଦ୍ୱିତୀୟରେ, ତୁମେ ଯେଉଁଥିପାଇଁ ଯୁଦ୍ଧ କରୁନ ଯେ ସେମାନଙ୍କର ମୃତ୍ୟୁ ହେଇଯିବ, ସେଟା ତୁମେ ରୋକିପାରିବ କି? ସେଟା ତ ରୋକିପାରିବନି, ମୃତ୍ୟୁ ନିଶ୍ଚିତ ହବ, ତ ତୁମର ଲାଭ କ୍ଷତି ବରଂ ତୁମର ହେଇଯିବ, ତୁମେ କ'ଣ ହବ, ଧର୍ମରୁ ବିଚ୍ୟୁତ ହବ, ଆଉ ସେମାନଙ୍କର ମୃତ୍ୟୁ ହବ, ତୁମେ ନ ମାରିଲେ ମୃତ୍ୟୁ ହବ। ସେଥିପାଇଁ ସେ କହୁଛନ୍ତି ଯାଦସ୍ୟ ଧ୍ରୁବ ମୃତ୍ୟୁ, ଧ୍ରୁବ ମୃତ୍ୟୁ ଶେଷ, ନିଶ୍ଚିତ ହବ ହିଁ ହବ। 28 ଶ୍ଳୋକ ବର୍ତ୍ତମାନ ଦିଟା ମତକୁ ଯୋଡ଼ିକି କହୁଛନ୍ତି ଏଇ ପ୍ରବଚନକୁ, ଏତେ ଭଗବାନ ବିଶେଷ କରି ଦ୍ୱିତୀୟ ଅଧ୍ୟାୟର ଏଇ ପ୍ରବଚନକୁ ପୁରା ସବୁ ଦୃଷ୍ଟିରୁ ଦୁଇଟା ମତକୁ କହୁଛନ୍ତି, ଆତ୍ମଦୃଷ୍ଟିରୁ ସର୍ବଦୃଷ୍ଟିରୁ ମିଶେଇଲେ ବର୍ତ୍ତମାନ ଆଣିକି କହିବେ ବଳଦେବ ଦେବସନ। ଅବ୍ୟକ୍ତାନି ଭୂତାନି, ଲେଖିଛନ୍ତି ଅବ୍ୟକ୍ତ, ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ, ଅବ୍ୟକ୍ତ ନିଧନାନ୍ୟେବ ତତ୍ର କା ପରିଦେବନା। ସମସ୍ତ ସୃଷ୍ଟ ଜୀବ ଆରମ୍ଭରେ ବା ପ୍ରାଥମିକ ଅବସ୍ଥାରେ ଅପ୍ରକାଶିତ ଅବସ୍ଥାରେ ଥାନ୍ତି, ମଧ୍ୟଭାଗରେ ପ୍ରକାଶିତ ହୁଅନ୍ତି, ଏବଂ ଯେତେବେଳେ ସେମାନେ ଧ୍ୱଂସ ହୁଅନ୍ତି ସେତେବେଳେ ପୁଣି ଅପ୍ରକଟ ହୋଇଯାଆନ୍ତି। ତେଣୁ ଏଥିରେ ଦୁଃଖ କରିବାର କ'ଣ ଅଛି? ଦୁଇଟା ଦର୍ଶନକୁ ଯୋଡ଼ିକି କହୁଛନ୍ତି, ଦେଖ ବଳଦେବୀ ଦର୍ଶନକୁ କହିବେ, ଆତ୍ମା ଆଉ ଦୁଇଟାକୁ ଯୋଡ଼ିକି କହୁଛନ୍ତି। ଦେଖ ଅବ୍ୟକ୍ତ ଦାନି ଭୂତାନି, ମାନେ ମହାପ୍ରଳୟ ହେଇଗଲେ ବି, ତାହେଲେ ବ୍ରହ୍ମା ବି ମହାପ୍ରଳୟ ହେଇଯିବ, ସବୁକିଛି ନଥିବ, କୌଣସି ଜୀବ ନଥିବେ, ସେତେବେଳେ ଜୀବର ବି ଅବ୍ୟକ୍ତ ଅବସ୍ଥାରେ ରହିବ, କେଉଁଠି ରହିବ? ଆତ୍ମା ସୂକ୍ଷ୍ମ ଭାବରେ ସବୁ ରହିବ, ବିଷ୍ଣୁ ମହାବିଷ୍ଣୁ ସରସ୍ୱ ପ୍ରବେଶ କରିବ। ଅବ୍ୟକ୍ତ ଥିଲା ନା ଆତ୍ମାଟା, ବର୍ତ୍ତମାନ ଗୋଟେ କ'ଣ ସ୍ୱର ଧରିଲା ପରେ ବ୍ୟକ୍ତ ହେଲା, ତା ନାମ ରୂପଟା ଆସିଲା, ସ୍ୱର ଗର୍ଭରୁ ଗୋଟେ ଶିଶୁଟା ବାହାରିକି ଆସୁଛି, ତାପରେ ତା ନାଁଟା ଦିଆହଉଛି। ଅବ୍ୟକ୍ତ ଦାନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ, ହେ ଭରତ ବଂଶ, ଭରତ ପଟା କେତେବେଳେ ତୁମେ ଏତିକି ବୁଝେଇବାକୁ ଚେଷ୍ଟା କର, ବ୍ୟକ୍ତଟା ବର୍ତ୍ତମାନ ତୁମେ ବ୍ୟକ୍ତ ହେଲା, ନାମ ରୂପ କ୍ରିୟା ଏ ବ୍ୟକ୍ତି, ପୁଣି ଅବ୍ୟକ୍ତାନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ, ଅବ୍ୟକ୍ତ ନିଧାନି ନେବ, ଯେତେବେଳେ ମୃତ୍ୟୁ ହେଇଯିବ ପୁଣି ଅବ୍ୟକ୍ତକୁ ପଳେଇବ। ପରିଚୟଟା ସ୍ୱର ଦଉଛି, ସ୍ୱରର ପରିଚୟ ଦିଆହଉଛି ନା, ଆତ୍ମାର କ'ଣ ନାଁଟା ଅଛି, ଆତ୍ମାର ଜାତି ଅଛି, ସେ ବଳଦେବୀ ଦର୍ଶନ ତାଙ୍କ ଟିକାରେ, ବଳଦେବୀ ଦର୍ଶନ ତାଙ୍କ ଟିକାରେ ସେ ଜିନିଷ ରଚନା କରିବି। ଚକ୍ରବାଦଙ୍କର ତଦୈବ ଜୀବପକ୍ଷେ ନଜାୟତ ମିରତ ଇତ୍ୟାଦି ନାମ ଦେହ ପକ୍ଷେ ତ ଦାତା ସେହି ଦ୍ରୁବ ମୃତ୍ୟୁ, ଆଚ୍ଛା ନଜାୟତ ମିରତ ହେବା କଦାଚିତ ନାୟମ ଭୂତ୍ୱା ହୁଏ, ଏଇଟା କ'ଣ ଆମର ଗଲାଣି କି ଏ ଶ୍ଳୋକ ପୂର୍ବରୁ? ହଁ ଯାଇସାରିଲେ, ବୋଧେ ଏ ଶ୍ଳୋକ ଯାଇସାରିଲେଣି ନା, ନଜାୟତ ମିରତ ହେବା କଦାଚିତ ନାୟମ ଭୂତ୍ୱା ଭୂତା ବା ଭୟମ, ହଁ ଏଇଟା ଡିସ୍କସନ ହେଇଛି। ଏ ଦୁଇଟା ଶ୍ଳୋକ ବର୍ତ୍ତମାନ ଯୋଡ଼ୁଛନ୍ତି ଚକ୍ରବାଦ ଆଣିକି, ଏଇ ଯୋଉ ଶ୍ଳୋକର ଦୁଇ ପକ୍ଷକୁ ଧରୁଛନ୍ତି, ଗୋଟେ ଆତ୍ମପକ୍ଷ ଗୋଟେ ସର୍ବପକ୍ଷ। ଅର୍ଜୁନ ତୁମେ ଦୁଇଟା ପକ୍ଷରୁ ଚିନ୍ତା କର, କୌଣସି ଦୁଃଖ କରିବାର ନାହିଁ, ଏଠି ସେ ରଚନା କରୁଛନ୍ତି ଚକ୍ରବାଦ। ତଦେବ ଜୀବପକ୍ଷେ, ଜୀବପକ୍ଷରେ କ'ଣ ନ ଯାଏତେ ମୃତ୍ୟୁ ହେବା କଦାଚିତ, ଆତ୍ମା ପକ୍ଷରେ ଆତ୍ମାର ତ କେବେ ବିନାଶୀ ନାହିଁ, ଦେହ ପକ୍ଷେ ଦେହଟା ଯଥେଷ୍ଟ ଦ୍ରୁବ, ଆତ୍ମାର ବିନାଶ ହବନି, ଦେହଟା ନିଶ୍ଚିତ ବିନାଶ, ଆତ୍ମା ନିଶ୍ଚିତ ବିନାଶ ହବନି, ଏ ଦୁଇଟାକୁ ଯୋଡ଼ୁଛନ୍ତି ବର୍ତ୍ତମାନ। तदेव जीवपक्षे न जायते मृत इत्यादि नाम देहपक्षे च जातस्य हि ध्रुव मृत्यु इति अनेन शोक विषयं निराकृत इदानी उभयोपक्षे अपि निराकरोति अव्यक्तः। कितने भगवान कितने भागे भागे प्रवचन दे आगे आत्मार नित्व कहीदेले शरीर को अनित्व प्रतिपात कले बर्तन उभय पक्ष कहले अच्छा आत्मार नित्व के कहले न जायते मृत्यु कदाचित जितकी श्लोक कहले सब से श्लोक है मुख्य। अच्छा शरीर निश्चित नष्ट कौट कहले जतश्री ध्रुव प्रथम उभय पक्ष कहते आत्मदृष्टि शरीर दृष्टि कारण के नष्ट हबार दुख करिवार नहीं से आरंभ कर अव्यक्त इति भूतानि देव मनुष्य तिरजग जीव व्यक्त्या निज व्यक्त व्यक्ति राजो पूर्व जन्म काल देशम व्यक्ति आदो पूर्व जन्म काल देशम किंतु तदानि तद लिंग देह सूक्ष्म देह आरंभकम पृथ्व्यादिकम द्रव्य सत्व कारणात्मन वर्तमान अस्पष्टम आसीद एव इत्यर्थ। बहुत सुंदर चक्रवर्तीका टीका तो बहुत सुंदर ये लिंग शरीर पाई या पूर्व गोटे सूक्ष्म शरीर था से अव्यक्त धीरे शरीर रही ना स्थूल देहटा पंचभूत या देखुचे ना यहाँ कौन रही भूमि वायु जल मिसिक सब रही देखिपारे आम अनुभूति अंगर किए देखुचे ना कौन से अव्यक्त था अव्यक्त आत्म जीवात्मा अव्यक्त था शरीर हालापर व्यक्त हो ताने स्वरटा जो धरला स्वर को लगा जतश्रय ध्रुव स्वरटा कौन हम नष्ट हो दीपक्ष देखो ना बर्तमान गोटे श्लोक दीपक्ष देख अव्यक्त दानी व्यक्ता व्यक्त मध्य भारत अव्यक्त अवस्था दुख कर नित्य जो जीवात्मा थी मनोबुद्धि अहंकार थी सी तो महाप्रलय पूर्व नित्य जो मनोबुद्धि अहंकार आ जीवात्मा तो सब नित्य ये जो व्यक्त है व्यक्त कौटा है स्वरटा ये कौन हम स्वर पक्ष धरदि जतश्रय ध्रुव मर मृत्यु न हो ही हम आजीवात्मा न जाए तुम मृत्यु कदाचित मझे व्यक्त हो अच्छा पुणी कौन हम निधन आनी अव्यक्त निधन आनी निधन कौटा निधन हम देहटा चल पुणी मनोबुद्धि अहंकार को नहीं जीवात्मा सी अव्यक्त पल व्यक्त अव्यक्त व्यक्त अव्यक्त भितर व्यक्ता अव्यक्त गीतार अच्छा कौटी भगवान कह आसब व्यक्त अव्यक्त दिटांग जिनस एमती गोटे समय आसो व्यक्त अव्यक्त व्यक्त अव्यक्त भितर महाप्रलय की पड़े जी उधार पाई चलीगला क्या चलला ना पुणी से अव्यक्त अवस्था महाप्रलय महाप्रलय महाविष्णु शरीर रहा आत्माटा पुणी महाप्रभु महाप्रलय स्वयं करेंगे पुणी जीव सृष्टि हे पुणी जहाँ कर्म जहाँ कामना थी से हिसाब से पुणी तार जन्म मिले महाप्रलय पर भी जीवात्मार पुणी जो कामना जमी जाए भगवान सब रेकर्ड रेकर्ड रूम गोटे कौन कहते कौन भाव तुम अफिस रेकर्ड रूम अच्छी स्कूल रेकर्ड रूम अच्छे ना नहीं ना से अफिसर तो सब रखुं बड़ बड़े तहसिल फसिल बड़ बड़े जो आम सब भारत बर्षर जो लॉ हूँ सब रेकर्ड रूम रही ना से बम फम मारदे विश्वजुद्ध है कि कौन बड़ बड़ बंगाल पकड़े पड़ी जीवात्मार जो रेकर्ड से जीवन भगवान सब जानते सी महाप्रलय तार सी महाविष्णु गर्भ रहा फल जीव उद्वृत हम भगवान देखिए ये जीवटा कौन थी कि कौन कमना जेटा जा ऐसे सर बुझा पूरी बचला इसमें भगवान को दुख करियर कौन अच्छी ये व्यक्त अव्यक्त चलो सर धर सर छाड़ आजीवात्मा तो नित्य सर तो अनित्य ये चलती कल की आम पढ़िया के सुंदर भाव भगवान बुझौते प्रभुपति महाराज बड़ दुईटा दार्शनिक कथ रचना कर बलदेव देव चक्रपति दुटा टीका मिसिक प्रभा बहुत सुंदर भाव रचना कर हरे कृष्ण जय भगवत गीता की जय श्रील प्रभुपाद जी महाराज की जय श्रील गुरुदेव की जय नेता गौतम।